ॐ नमो भगवते वासुदेवाय। श्रीमद् भगवद गीता द्वितीय अध्याय। भगवान श्री कृष्ण आत्मार जो नित्य स्थिति अभक्तोयम् अछिद्रोयम् अक्लेश्योयम् अशुष्योयम् नित्य स्थान जो अचिंत्य तत्व को भगवान कहते आत्म सम्बन्धे जीवर ज्ञान ना आम जानले भी आत्मा बोले थियोरेटिकली प्राक्टिकली आम किसी अनुभव आसवे केवल गोटे जिन अनुभव आसूस गोटे चेतना रही चेतनाटा बंद हो गले चेतनाटा चलीगला शरीर को मृत बोली कह अंग प्रत्यंग चलू नहीं गोटे जिनस जना पड़े आत्मा रही ନହେଲେ ଏସବୁ ଅବିଚିନ୍ତ ଜିନିଷ ଆତ୍ମା କିଭଳି ଶରୀରକୁ ଚଳାଉଛି ବୁଦ୍ଧି ବିନା କର୍ମ ବିନା ଆମେ କ'ଣ ଆମର ସବୁବେଳେ ବୁଦ୍ଧି ଆସୁଛି ମୁଁ କିଛି ନ କଲେ କେମିତି ଚଳିବି ଶରୀର ସରୁ କିଏ କିଏ ଦାୟିତ୍ୱ ନେବ ମୁଁ ଯଦି ବୁଦ୍ଧି ଖର୍ଚ୍ଚ ନ କରିବି କେମିତି କ'ଣ ଅସୁବିଧାରେ ପଡ଼ିଯିବିନି ସେ ଭରତ ମହାରାଜ କ'ଣ ବୁଦ୍ଧି ଖର୍ଚ୍ଚ କରୁଥିଲେ ଭରତ ମହାରାଜ ସେ କ'ଣ ବୁଦ୍ଧି ଖର୍ଚ୍ଚ କରୁଥିଲେ ନାଇଁ ସେ ଭଗବାନ କୃଷ୍ଣଙ୍କର ଶରଣାଗତ ହେଇଗଲା ପରେ ଆତ୍ମାର ଦାୟିତ୍ୱଟା କିଏ ନେଇଯିବେ ଭଗବାନ ନେଇଯିବେ ସେଟା ତ ଆମେ ତ ବ୍ୟବହାରିକ ଜୀବନ ରହିଛେ ନା ପାରମାର୍ଥିକ ଜୀବନକୁ ଯାଇନି ଯୋଉ ଆମେ ଆଲୋଚନା କରୁଥିଲୁ ନା ବ୍ୟବହାରିକ ସତ୍ୟ ପାରମାର୍ଥିକ ସତ୍ୟ ସବୁବେଳେ ସାବଧାନ ରହିବା ଦରକାର ବ୍ୟବହାରିକ ଦେହ ସ୍ତ୍ରୀ ପୁତ୍ର କନ୍ୟା ଯାହା ଅଛି ଏ ଆତ୍ମତତ୍ଵକୁ ପରାସ୍ତ ନ କରନ୍ତୁ ବ୍ୟବହାରିକ ସତ୍ୟଟା ପାରମାର୍ଥିକ ସତ୍ୟକୁ କେତେବେଳେ ହେଲେ ପରାହତ ନ କରୁ ଏଇଟା ଅସୁବିଧା ହେଇଯିବ ସ୍ତ୍ରୀ ପୁତ୍ର କନ୍ୟା ଧନ କର୍ମ ଏଇଟା କରିବାକୁ ପଡ଼ିବ କିନ୍ତୁ ଏଇଟା ପରାସ୍ତ ନ କରୁ ଆତ୍ମତତ୍ଵକୁ ଏଇଟା କ'ଣ ହଉଛି ଆମକୁ ପରାସ୍ତ କରିଦଉଛି ତେଣୁ ଯେଉଁ ଅଲ୍ଟିମେଟ୍ ସତ୍ୟଟା ଯେଉଁଟା ଅନ୍ତିମ ସତ୍ୟଟା ଯେଉଁଟା ଜାଣିବା ଦରକାର ଏ ଦେହ ମିଳିଛି ଘର ଘର ସ୍ତ୍ରୀ ପୁତ୍ର କନ୍ୟା ଏ ଯେ କାମନାଟିକୁ ପ୍ରଶମିତ କରିକି ସେଠିକି ଯିବା କଥା ପାରମାର୍ଥିକ ସତ୍ୟ ସେଇଟାକୁ ଯାଇପାରୁନି ଇଏ କ'ଣ ଡିଫିଟ୍ କରିଦେଲା ଆମକୁ ବ୍ୟବହାରିକ ତତ୍ଵଟା ବ୍ୟବହାରିକ ସତ୍ୟଟା ଡିଫିଟ୍ କରିଦେଲା ପରାସ୍ତ କରିଦେଲା ଆମର ଲକ୍ଷ୍ୟ ହେଉଛି ପାରମାର୍ଥିକ ସତ୍ୱ ଆମ ଆତ୍ମତତ୍ଵ ତ ସବୁବେଳେ ଜଣେ ଏ ଜିନିଷଟାକୁ ବିଚାର କରିବା ଦରକାର ଆମେ ଆମେ ଜଣେ ଜୀବାତ୍ମା ମୁଁ ଜଣେ ବ୍ୟକ୍ତିଗତ ଭାବରେ ଜୀବାତ୍ମା ତୁମେ ବି ଜଣେ ବ୍ୟକ୍ତିଗତ ଭାବରେ ଜୀବାତ୍ମା ଆମର କାର୍ଯ୍ୟ ହେଉଛି କେବଳ ପରମାତ୍ମାଙ୍କର ଶରଣ ଯିବା ସିଏ ହିଁ ଆମର ଦାୟିତ୍ୱ ନେବେ ଗୁରୁଦେବ ସବୁବେଳେ ଯୋଗକ୍ଷେମ ବାହାମି ଅର୍ଥ ତୁମର ଶରୀରଟା ଅଛି ଶରୀର ଆବଶ୍ୟକଟା ଅଛି ସେଇଟା କୃଷ୍ଣ ଦାୟିତ୍ୱ ନେବେ ଏ ଯେମିତି ଆମେ ମାଧବେନ୍ଦ୍ରପୁରୀଙ୍କ ଚରିତ ପଢ଼ୁଛେ ଏସବୁ କାଳ୍ପନିକ ଜିନିଷ ନୁହେଁ ଆମର ଯେହେତୁ ବ୍ୟବହାରିକ ସତ୍ୟଟାକୁ ଗୋଟେ ବଡ଼ ମାନନ କରିକି ରହିଛେ ସେଥିପାଇଁ ଆମେ କ'ଣ ହେଉଛେ ନ ଖାଇଲେ ମୋ ଦେହ ଉଇକି ଯିବ ମୋର ଏଇଟା ଅସୁବିଧା ହବ ଆଚ୍ଛା ସେମାନେ ଜାଣନ୍ତି ଈଶ୍ୱର ଚେତନାର ଯେଉଁ ଡିଷ୍ଟର୍ବ ହବ ସେମାନେ ତାକୁ କହୁଛନ୍ତି ଠିକ ତୁମେ ଏଇଆ କରିକି ଚଳ କିନ୍ତୁ ପାରମାର୍ଥିକ ସତ୍ୟ ଉପରକୁ ଗଲେ ସେଥିରେ ଶରୀର ଆଉ କିଛି ସେ କେୟାର ଅଟୋମେଟିକ କୃଷ୍ଣ ନେବେ ଯୋଗକ୍ଷମ ତୁମେ ଶରୀରଟା ଶରୀର ଦ୍ୱାରା ସାଧନ କରିବ ଦାୟିତ୍ୱଟା କିଏ ନେବେ କୃଷ୍ଣ ନେବେ ନା ଏ ଯେଉଁ ଗଭର୍ଣ୍ଣମେଣ୍ଟରେ ଯେ ସର୍ଭିସ କରୁଛି ତା କ୍ୱାର୍ଟରଟା କ'ଣ କୁହାଯାଉଛି ସେ ଗଭର୍ଣ୍ଣମେଣ୍ଟ କ୍ୱାର୍ଟରରେ ଅଛି ସେ କେଉଁଠି ରହିବ ସେ ଯେଉଁ ଘରେ ରହିବ ତା ସେଟା ହେଉଛି ଗଭର୍ଣ୍ଣମେଣ୍ଟ ତା ଦାୟିତ୍ୱ ନେବ ମେଡିସିନ ବିଲ୍ ଟୁର୍ ବିଲ୍ ସବୁଗୁଡ଼ା ଗଭର୍ଣ୍ଣମେଣ୍ଟ ନେବ ସେ କେଉଁଠି ଖାଇବ କ'ଣ କରିବ ତାର ପେନ୍ସନ୍ ତ ଗୋଟେ ସାଧାରଣ ଦୁନିଆ ପ୍ରିନ୍ସିପଲ୍ଟା ତୁମେ ବୁଝିପାରୁନ ପରମାର୍ଥ କ'ଣ ଜିନିଷ ବୁଝିବ ଯେଉଁ ଗଭର୍ଣ୍ଣମେଣ୍ଟର ଇଏ ଗୁଡ଼ାକ ଅଛନ୍ତି ସିଏ ପୁଣି ମରିଯିବ ପେନ୍ସନ୍ଟା କାହାକୁ ମିଳିବ ତା ସ୍ତ୍ରୀକି ମିଳିବ ଦେଖୁନ ଗୋଟେ ଗୋଟେ ସେ ଗୋଟେ କିଛି ଦିନ ପାଇଁ ଜବ୍ କରୁଛି ସିଏ ମରିଯିବ ତାର ସ୍ତ୍ରୀକି ମିଳିବ ପୁଣି ତାର କ'ଣ ଗୋଟେ ଆଲାଉନ୍ସ କ'ଣ ମୁଁ ଚାକିରି କରି ଜାଣିଦିଏ ଆଉ କ'ଣ ଏ ଆଲାଉନ୍ସ ମିଳିବ ସେ ଆଲାଉନ୍ସ ମିଳିବ ଏମିତି ଏତିକି ନୁହେଁ ଯେଉଁମାନେ ପେନ୍ସନ୍ ପାଇଥିଲେ 10,000 ଟଙ୍କାର ମନେକର ଚାକିରି ବେଳେ 3,000 ଟଙ୍କା ପେନ୍ସନ୍ କି 2,000 ପେନ୍ସନ୍ ପାଉଛନ୍ତି ତାପରେ କ'ଣ ଇନକ୍ରିମେଣ୍ଟ କ'ଣ କୁହନ୍ତି ମୁଁ ଏଇଟା ତ ଆମେ କାହିଁ ଜାଣିବୁ ଖାଲି ସେଟା କ'ଣ ଏଇଟା ତାର ହେଇଗଲା ପରେ ତାଙ୍କ ପେନ୍ସନ୍ ହିଁ ପୁଣି ବଢ଼ିବ ପେନ୍ସନ୍ କ'ଣ ବଢ଼ିବ ସିଏ ତ କାମ କରିଥିଲେ 10,000 ଟଙ୍କାର ବର୍ତ୍ତମାନ ପେନ୍ସନ୍ ଆସି 10,000 ହେଇଗଲେ କାହିଁକି ନା ସେ ଗଭର୍ଣ୍ଣମେଣ୍ଟକୁ ଦେଇଛନ୍ତି କ'ଣ ସମୟ ଦେଇଛନ୍ତି ଶକ୍ତି ଦେଇଛନ୍ତି ଗୋଟେ ମେଟେରିଆଲ ପ୍ରିନ୍ସିପଲଟାକୁ ତୁମେ ବୁଝିପାରୁନା ସ୍ପିରିଚୁଆଲ ତୁମେ କ'ଣ ଭଗବାନଙ୍କୁ ସେଇଟାକୁ ତୁମେ ଦେଖୁନା ଯଦି ଗୋଟେ ସରକାର ଆମେ ତାକୁ ଠକା ଠକି କଲା ବୋଲି ସରକାର ଆମକୁ ଏତିକି ଦେଉଛି ଖାଲି ଗୋଟେ ଚାକିରି ମିଳିଯାଇଛି ବୋଲି ତାହେଲେ ଭଗବାନଙ୍କର ଯଦି ଆମେ ଚାକିରି ପାଇଯିବୁ ଏଇଟା ମାନେ ମୁଁ ଏଇଟା ଗୁରୁଦେବ ସେଟା ବୁଝାନ୍ତି ନା ଏଇଟା ତୁମେ ମୋଟା ବୁଦ୍ଧି ଭଜନ ତ କରୁନା ସୁଖମ ବୁଦ୍ଧି କେଉଁଠି ଆସିବ ଖାଇ ମୋର ଅସୁବିଧା ହବ ଏହା ହବ ତାର ଏହା ହେଲା ଏହା ହେଇଗଲା ସେ ସଙ୍ଗରେ ଏମିତି ହେଲା ଏଠି ଡିଭୋଟି ଏହା କଲା ଏଇଟା ତୁମର ମୋଟା ବୁଦ୍ଧି ଗୁଡ଼ା ତ ସୁଖ ବୁଦ୍ଧିମାନ ହବ ନା ଆଉ ତୁମେ କୃଷ୍ଣଙ୍କ ଶରଣରେ ଚାଲିଗଲେ ସମ୍ପୂର୍ଣ୍ଣ କୃଷ୍ଣ ତୁମର ଦାୟିତ୍ୱ ନେବେ। ଏଇଟା ଅଲ୍ଟିମେଟ୍ ଜିନିଷ, ତାକୁ ଛାଡ଼ିକି ତୁମେ ଯେତେ ପ୍ରକାର ବ୍ୟବସ୍ଥା କରିବ ସେଥିରେ କିଛି ହବନି ସମାଧାନ। ଦେଖୁନ ଗୋଟେ ଗଭର୍ଣ୍ଣମେଣ୍ଟର ଲୋକଟା ଚାକିରି ବାକିରି ଭଲ ପୁଣି ତାକୁ ମୁଁ ଏଇ ଶୁଣିଛି ଆମର ଏ ଆମର ଗୋପୀନାଥ ମହାରାଜ ଚାକିରି କରିଥିଲେ ସେଥିରେ ଅଦିତ ପ୍ରଭୁ ଯାଇଥିଲେ ତାଙ୍କ ଗଭର୍ଣ୍ଣମେଣ୍ଟ ତାଙ୍କୁ ପ୍ଲଟ ଫୁଣି ଯେତେବେଳେ ପ୍ଲଟ ଦିଆହବ ତାଙ୍କୁ ଆଗେ ପ୍ରାୟୋରିଟି ଦିଆହବ ତାଙ୍କୁ କମ୍ ପଇସାରେ ଦିଆହବ ତାଙ୍କୁ ଭୁବନେଶ୍ୱରରେ ସେ ତାଙ୍କୁ ସବୁ ଚାକିରି ପ୍ଲଟ ଦିଆହଉଥିଲା ତୁ ଏଠି ଘର କର ପୁଣି ଇଣ୍ଟରେଷ୍ଟ ବି ତାଙ୍କର କମ୍ କିରି ଗୋଟେ ସରକାର ଚାକିରି କରିକି ପୁଣି ଠକାଠକି କରିକି ତାଙ୍କୁ ଏତିକି ଫ୍ୟାସିଲିଟି ମିଳୁଛି କାହିଁକି ସେ ସରକାରଙ୍କର କାମ ଆଜି ଭଗବାନଙ୍କର କାମ କରି ତା ଦେହ ଧାରଣଟା ତାର ଦେହ ତା ସ୍ତ୍ରୀ ପୁତ୍ର ଚିନ୍ତାଟା କୃଷ୍ଣ ନେବେନି। ଏଇଟା ତ ବିଶ୍ୱାସରେ ଜିନିଷଟା ନା ଗୋଟେ ଯେଉଁଟା ସରେଣ୍ଡର ହେଇପାରୁନି ମାନେ ତା ସବୁ ସ୍ପିରିଚୁଆଲ ପ୍ରୋବ୍ଲେମ ମାନେ ସେଇଟା ଜଣେ ଗୁରୁ ବୈଷ୍ଣବଙ୍କ ଶରଣାଗତ ହେଇପାରୁନି ନିଜର ନିଜର ଗୋଟେ କୁହନ୍ତି ନା ଆମର ତା କ୍ଲଜଟା ଆସି ଛାଡ଼ୁନି ଆଉ ଯେମିତି ଗାଡ଼ିର ତୁମେ କ'ଣ କରିବ କ୍ଲଜଟା ନ ପକେଇଲେ ତ ଗଲା ଆଉ କ୍ଲଜଟା ନ ପକେଇଲେ ଖାଲି ଗାଡ଼ିଟାକୁ ଏକ୍ସିଲେଟର ଦାବୁଥିବ ଖାଲି ଘଣ ଘଣ ଗାଡ଼ିଟା ହବ ନା କାରଣ କ୍ଲଜ ବୁଣୁନି ଆଉ ଟାଣୁଛି କିଏ କ୍ଲଜ ଟାଣୁଛି ନା କ୍ଲଜଟା ଗିଅର ବକ୍ସ ମିଶିକି ତା ଟାଣୁଛନ୍ତି ନା ଆଉ କ୍ଲଜ ବ୍ୟାଟ କ୍ଲଜ ବ୍ୟାଟ ପୋଡ଼ିଗଲା ଗଲା ତୁମ ଗିଅର ବକ୍ସ ତ କାମ କ'ଣ କରିବ ତୁ କେତେ ପାୱାରଫୁଲ ଲୋକଟା ଦେଖ କ୍ଲଜ ବ୍ୟାଟଟା ପୋଡ଼ିଗଲା ଖାଲି ଘୁଁ ଘୁଁ ହବ ସହିଲା ସେ ଲୋକ କ'ଣ କାହାର କ୍ଲଜରେ ରହିଛି ଗୋଟେ ଇଂଲିଶରେ କୁହନ୍ତିନି ମୁଁ ସେଇ କ୍ଲଜକୁ ବୁଝିବି ମାନେ ଏଇ କ୍ଲଜ ପ୍ଲେଟ ଗୋଟେ ଲୋକଟା ତାର ତ ବୁଝିପାରିବା ତାର ଗୋଟେ ଆଇଡିଆ ରହିବା ଦରକାର ନା ତୁମେ କେତେ ପ୍ରକାର ବ୍ୟବସ୍ଥା କଲେ ବି ହବନି କାମ। କୃଷ୍ଣଙ୍କ ଶରଣ ନ ଗଲେ ଜୀବନର କେବେ ସମସ୍ୟା ସମାଧାନ ହେଉନି। ଭଲ ଖରାପ କିଏ ଭଲ ଲୋକ କିଏ ଖରାପ ଲୋକ ପରିବେଶ କ'ଣ ସବୁ କୃଷ୍ଣଙ୍କ ହାତରେ ଅଛି ସବୁ କୃଷ୍ଣଙ୍କ ହାତରେ ଅଛି ସବୁ ସେ କିଛି କରିଦେଇପାରିବେ। ଆଉ ତାଙ୍କ ଚରଣରେ ଆମେ ଶରଣାଗତ ନହେଲା ପର୍ଯ୍ୟନ୍ତ ଗୁରୁକୃଷ୍ଣଙ୍କ ହେଇପାରିବେନି। ଆମେ ନିଜ କ୍ଲଜରେ ସବୁ ରଖିବା ପାଇଁ ଚେଷ୍ଟା କରୁଛେ ଆଉ ସବୁ ନିଜ ସମାଧାନ ନିଜେ କରିବି ମୁଁ ଏମିତି ବ୍ୟବସ୍ଥା କରିବି ଏଇଟା କରିବି ପ୍ଲାନ୍ ପ୍ରୋଜେକ୍ଟ କରିବି ସେଟା କ'ଣ ସେ ଦେହ ଚେତନାଟା ଏ ଯେଉଁ ଓଜନ ଅଛିଦ୍ୱୟମ ଅକ୍ଲେଦ୍ୱୟମ ଅସୁସ୍ୟୟମ ଯେ ଭଗବାନ ସବୁ କହୁଛନ୍ତି ଏସବୁ ଆତ୍ମାର ଯେଉଁ ସ୍ଥିତି ଗୁଡ଼ିକ ଆମେ ବର୍ତ୍ତମାନ ଆମେ ଦେହ ଧାରଣାରେ ଅଛି ବୁଝିପାରିବେନି କିନ୍ତୁ ସବୁବେଳେ ମନେ ରଖିବା ଦରକାର ପ୍ରଭୁ ଭଗବାନ କୃଷ୍ଣଙ୍କର ସେବା କଲେ ଶରୀରର ଦାୟିତ୍ୱ ଯାହା କିଛି ସବୁ ଦାୟିତ୍ୱ କିଏ ନେବେ କୃଷ୍ଣ ନେବେ। ଶରଣାଗତି ଜିନିଷଟା ଆଉ ଭଗବାନଙ୍କର ଶରଣ ଯିବାକୁ ପଡ଼ିବ ଶରଣ ନ ଗଲେ ହବନି ଆଉ ସେ ଶରଣାଗତିର ଫାଷ୍ଟ ପ୍ରୋସେସ ହେଲା ଏ ଗୁରୁପାଦ ଆଶ୍ରା। ଗୁରୁପାଦ ଆଶ୍ରାର ଦୀକ୍ଷାଟା ଆଉ କ'ଣ ଆଜିକାଲି ତା ତତ୍ଵ କେହି ବୁଝୁନାହାନ୍ତି ଆଜ୍ଞା ବର୍ଷ ହେଲା ମୁଁ ଦୀକ୍ଷା ନେବି ଆମର ହେଇଗଲା ଦୀକ୍ଷା ନେବି କାହା ଦୀକ୍ଷା ନାହିଁ ଦୀକ୍ଷାର ତାତ୍ପର୍ଯ୍ୟଟା କ'ଣ ତୁମେ ଆସିଗଲ ଗୋଟେ ସରେଣ୍ଡର ପ୍ରୋସେସକୁ ତୁମର ଶରଣାଗତିଟା ଶିଖିବ ଗୁରୁଙ୍କର କାମ କ'ଣ ସେ ତୁମକୁ ପ୍ରଥମରୁ ଶିଖେଇବେ ଶରଣାଗତିଟା କ'ଣ ଶରଣାଗତ ତୁ ନ ଶିଖିପାରିଲେ ତୁମେ କ'ଣ ହବ ତୁମେ ବହୁତ ପାଠ ପଢ଼ିବ ବହୁତ ଇଏ କରିବ ତୁମେ ଯାହା କରିବ ତୁମେ ନିଜ ପାଇଁ କରିବ। ଭକ୍ତ ଜଣେ ବର୍ତ୍ତମାନ ଜଣେ ଭକ୍ତ ପଚାରେ ତୁମେ କ'ଣ କରୁଛ ମୁଁ ଭଜନ କାହା ପାଇଁ କରୁଛ ନିଜ ପାଇଁ ନା ମୁଁ କେମିତି କ'ଣ ଗୋଟେ ଭକ୍ତ ହେବି ନା ବଡ଼ ଭକ୍ତିରେ ତୁ କ'ଣ ତୁ କି ଭକ୍ତ କ'ଣ ନିଜ ପାଇଁ ହୁଅନ୍ତି କି ଭକ୍ତ କାହାର ଭଗବାନଙ୍କର ଭକ୍ତ କୁହାଯାଏ କି ଭକ୍ତ କେହି କୁହନ୍ତିନି ଓଡ଼ିଆରେ କେତେ ଟର୍ମ ଅଛି ଯେଉଁଗୁଡ଼ାକ ତୁମେ ଧରିଲେ ତମ ମୁଣ୍ଡ ଠିକ୍ ରହିବ ନହେଲେ ମୁଣ୍ଡ ପାଗଳ ହେଇଯିବ ତୁମର ମୁଁ ଭକ୍ତ ଏ କ'ଣ ତୁ ଭଜନ କରୁଛୁ କାହାର ଭକ୍ତ ତୁ ଭଗବାନଙ୍କର ଆମେ ଭକ୍ତ ଭକ୍ତ କିଏ କରିବେ ନା ଭଗବାନ କରିବେ ଆମେ ଭଗବାନ ପାଇଁ ଭକ୍ତ ହେଇଛେ ଆମେ ନିଜ ପାଇଁ ସବୁ ଧନ୍ଦାରେ ଲାଗିବା ଜପ ଭଜନ ଦୀକ୍ଷା ନେଇଗଲେ ଆମେ ଆମର ତାକୁ ତେଲ ଗୁରୁଦେବ ତେଲ ଲୁଣ ସଂସାରରେ ବୁଡ଼ିକି ରହିଲ ଟଙ୍କା କମେଇଲ ପିଲା ଛୁଆ କ'ଣ ଷୋଳ ମାଳଖା ଜପ କରିବ ଜପ ଟାଙ୍ଗିଦେଲ ବାସ ତୁମ ରାସ୍ତାରେ ତୁମେ ରହିଲ ଦୀକ୍ଷାର ତାତ୍ପର୍ଯ୍ୟ ତା ନୁହେଁ ଦୀକ୍ଷାର ତାତ୍ପର୍ଯ୍ୟ ମହାପ୍ରଭୁ ଶିଖେଇଲେ ନା ଦୀକ୍ଷା କରେ ଶିଷ୍ୟ ଶିଷ୍ୟ କରେ ଆତ୍ମସମର୍ପଣ ଆତ୍ମପ୍ରଭୁ ସମର୍ପଣ ଫାର୍ଷ୍ଟ ଷ୍ଟେପ୍ ତୁମର ଇଣ୍ଡିପେଣ୍ଡେଣ୍ଟ କିଛି ରହିବନି ତୁମେ ଗୁରୁଙ୍କର ହେଲ ଆଜିଠୁ ଆଉ ଗୁରୁଙ୍କର କାମ ନୁହେଁ ଯେ ତୁମକୁ ଶୋଷଣ କରିବେ ତୁମକୁ ପ୍ରତାରଣା କରିବେ ଗୁରୁଙ୍କର କାମ ହେଲେ ତୁମକୁ କେବଳ ଗୋଟିଏ ଜିନିଷକୁ ଠେଲିବେ ତୁମେ କୃଷ୍ଣଙ୍କର ସେବା କର ଶରଣାଗତ ହେବ ତୁମ ଜୀବନର ସମସ୍ୟା ଯିବ ତା ଛଡ଼ା ତୁମର ଜୀବନର କିଛି ସମସ୍ୟା ଗୁରୁ କେବଳ ଏତିକି ଟ୍ରେନିଂ ଦେବେ। ଆଜିକାଲି ସିନା ଏ ସେ ଛୁଆଟି ଆସିଛି ସେ କହୁଥିଲା ଆପଣ ହିନ୍ଦୀରେ ପ୍ରବଚନ ଦେଉନାହାନ୍ତି ମୁଁ ନେଇ ତା ବୁଝେଇଲି ତୁ ପ୍ରବଚନ କଥା କହୁଛୁ ତୁମେ ସବୁ ଫାଷ୍ଟ ବ୍ରାଣ୍ଡର ପିଲା ହେଇଗଲ ତୁମର ଡେଲି କିଛି ଶୁଣିବାର ଅଛି ତ ମୁଣ୍ଡ ସବୁ ଖରାପ ହେଇଯାଉଛି ଆମକୁ ଗୁରୁଦେବ ଥିଲା ବେଳେ ପଠାଉଥିଲୁ ଯାହା ସେବା କର ଯା ଆମେ ଟିକେ ବିକଳକୁ ଟିକେ ଶୁଣିବୁ ଯା ସେବା କର କାହିଁ କ'ଣ ମାଇଣ୍ଡ ଗୁଡ଼ା ପାଗଳ ହେଉଛି ବୋଲି କ'ଣ ଶୁଣିବୁ ଗୋଟେ ଖାଲି ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ ମନ ଗୋଟେ ଭରସା ଦେବା ଦରକାର। ମୁଁ ତାକୁ ବୁଝେଇଲି ଦେଖ ତୁ ମୋତେ କହିଲୁ କାଲି ତାକୁ ବୁଝାଉ ନାହିଁ ମୁଁ କହିଲି ମୋତେ ବୁଝାନି ସେତେବେଳେ ଗୁରୁଙ୍କର ଫଟୋ ନଥିଲା ସେତେବେଳେ କ୍ୟାମେରା ଥିଲେ କି ଗୁରୁ ରହୁଥିଲେ ବୃନ୍ଦାବନରେ ପଢ଼ା ପିଲା ନା ଟ୍ୟାଲେଣ୍ଟ ପିଲା ତାଙ୍କୁ ତ ନ ବୁଝେଇ ପାରିଲେ ସେ କହେ କ'ଣ ସବୁ କ୍ଲାସ୍ ଦେବନି ମୁଁ କହିଲି ତୁମେ ଟିକେ ବୁଝ, ଯଦି ଆମେମାନେ ଶିଷ୍ୟ ହେଇ କିମ୍ବା ଆମେମାନେ ଗୁରୁ ପରମ୍ପରାର ଉଦ୍ଦେଶ୍ୟକୁ ନ ବୁଝିବା, ଶରଣାଗତ ହେବାକୁ ନ ଚାହିଁବା, ତୁମେ ଯେତେ ଶୁଣିଲେ କ'ଣ ହବ? ଖାଲି ଶୁଣି କ'ଣ କରୁଛ ନା, ମାଇଣ୍ଡଟା ଗୋଟେ ବାଲାନ୍ସ କରୁଛ, ଅନବାଲାନ୍ସ ମାଇଣ୍ଡ ଗୋଟେ ବାଲାନ୍ସ କରୁଛ, କିନ୍ତୁ ପ୍ରୋସେସ୍କୁ ଆସିପାରୁନ। ଆଉ ସେଇଟା ବି ଭକ୍ତର ନ ଶୁଣିଲେ ବି ତାର ମାଇଣ୍ଡଟା ବାଲାନ୍ସ କରିପାରିବ, ସେ କ'ଣ କରିବ? ଶୁଣିବା ଦରକାର। କିନ୍ତୁ ପୂର୍ବକାଳ କଥା ମୁଁ କହୁଛି, ଆମେ ଆମ ଜୀବନ କଥା ତ କହୁଛ, ଏ ବେଶୀ ନା ଆମେ ସବୁ ଗୁରୁଦେବ କଥା ଶୁଣୁଛୁ ଜାଣୁ, ସେତେବେଳେ ଆମକୁ ସମୟ ନଥିଲା ଗୁରୁଦେବ, ଫାଙ୍କ ବି ନାହିଁ, ଫେଷ୍ଟିଭାଲ ଆସିଲେ ବି କ୍ଲାସ୍ ପାଇଁ ସମୟ ନାହିଁ, ଯେ ଷ୍ଟୋର୍ ରୁମ୍ ଜଗ, ତୁମେ ଗାଡ଼ିରେ ଇନଚାର୍ଜ ଥିଲ, ଷ୍ଟୋର୍ ରୁମ୍ ସବୁ କିଏ ଜିନିଷ ନବ, କ'ଣ ନବ, କ'ଣ ଆସିଲା, ସେଠି ଜଗି ବସିବ। ଆମେ କେବେ ପ୍ରଶ୍ନ ପଚାରୁନୁ, କେବେ କଥା ବି ଶୁଣୁନୁ, କେବେ ବହି ବି ଧରୁନୁ, କେତେବେଳେ କ'ଣ ହେଇଯିବ ଯାହା ଲେଖାପେଖା ପଡ଼ିକି ସେ ଯେଉଁ ସଂକୀର୍ତ୍ତନ ଯାଉ, ସେତିକି କେଉଁ କୋର୍ସ ଆମର ନାହିଁ, କେଉଁ ଟ୍ରେନିଂ ନାହିଁ, କିଛି ନାହିଁ। ପ୍ରଭୁପା ଯେମିତି ସିଷ୍ଟମ୍ ଟ୍ରେନିଂ ମାନ ହେଉଛି, ଗୁରୁ ଯାହା କହୁଛି ସେଇଟା କର, ଯାଅ ସେବା କର, ଚଲ ଦିବ୍ୟଜ୍ଞାନଟା ହୃଦୟରେ ଆସିବା। ଆଉ ତୁମେ ସବୁ ପଢ଼ିକି ପଣ୍ଡିତ ହେଇଗଲା କ'ଣ, ତୁମେ ପଢ଼ିକି ପଣ୍ଡିତ ହେଇଯିବ, ଦେଖିଲା କିଛି ଗୁରୁଙ୍କର କାମର କିଛି ଲାଗୁନଥିବ, ତୁମର କ'ଣ ସେ ପଣ୍ଡିତ ମିଗିରିରେ କ'ଣ ପାଞ୍ଚ ପଇସାର ଲାଭ ଅଛି, ଆମ ମାନିବୁନୁ। ତୁମେ ତୁମ ପାଇଁ କ'ଣ କରୁଛ, ଗୁରୁକୃଷ୍ଣଙ୍କ ପାଇଁ କ'ଣ କରୁଛ, ସେଇଟା ତୁମେ ନିଜେ ବାଲାନ୍ସ କର। ପଢ଼ିବା ଶ୍ରଦ୍ଧା ଖରାପ ନୁହେଁ, ପ୍ରଚାର କରିବା ଖରାପ ନୁହେଁ, ତୁମର ଯୋଗ୍ୟତା ଅଛି କର, କିନ୍ତୁ ସେଟା କାହା ପାଇଁ କରୁଛ, ସେଟା ସେଥିରେ ଗୁରୁକୃଷ୍ଣଙ୍କ ପାଇଁ କିଛି ହଉଛି କି ନାହିଁ। ପ୍ରଭୁପାଦଙ୍କ ଶିଷ୍ୟମାନେ ତୁମେ ଭାବୁନି ଯେ ସେମାନେ ଯଦି ପଢ଼ିଥାନ୍ତେ, ତାହେଲେ ବିଶ୍ୱର ବଡ଼ ବଡ଼ ସବୁଠୁ ବଡ଼ ବଡ଼ ସ୍କଲାର ରୂପରେ ପ୍ରଭୁପାଦଙ୍କ ଶିଷ୍ୟମାନେ ଆସିଥାନ୍ତେ। ଯଦି ବିଶ୍ୱର ବଡ଼ ବଡ଼ ସାଧୁମାନଙ୍କର ସ୍କଲାର ଲିଷ୍ଟ ଆସିଥାନ୍ତା, ତାହେଲେ ସେମାନଙ୍କ ନାଁ ଆସିଥାନ୍ତା, କାହିଁକି ତମେ ସେମାନେ ସବୁ ଫରେନ୍ ପାଠ ପଢ଼ାଗଲା, ସବୁ ସେ କିନ୍ତୁ ପ୍ରଭୁପାଦଙ୍କ କ'ଣ କହୁଥିଲେ, ଯା ପ୍ରଚାର କର। ଏ ମୁଁ ସେ କହୁଥିଲେ ଚାରୁମାରାଜଙ୍କର ତିରୁଭାବରେ, ଚାରୁମାରା ଥରେ ପ୍ରଭୁପାଦଙ୍କୁ କହିଲେ, ପ୍ରଭୁପାଦ ମୁଁ ସଂସ୍କୃତ ପଢ଼ିବି। ପ୍ରଭୁପାଦ କହିଲେ ଭାରତବର୍ଷରେ ହଜାର ସ୍କଲାର ଅଛନ୍ତି, ଭାରତବର୍ଷରେ ହଜାର ସଂସ୍କୃତ ସ୍କଲାର ଅଛନ୍ତି, ସେମାନେ କ'ଣ କରୁଛନ୍ତି, କ'ଣ ଆମର ଦରକାର ଅଛି, ଆମର କିଛି ଆବଶ୍ୟକ ନାହିଁ ସଂସ୍କୃତ ପଢ଼ିବା। ସେମାନେ ତାଙ୍କୁ ସମୟ ଦିଅନ୍ତିନି ପ୍ରଭୁପାଦ, ସେମାନେ ପଢ଼ିଥିଲେ କେତେ ତାଙ୍କର ବୁଦ୍ଧି, ସବୁ ଫରେନ୍ ପଢ଼ିଲା ଗଲା, ଆଉ ସବୁ ସେବା ଲଗାଉଥିଲେ ନା। ତୁମେ ପ୍ରଚାର କର, ଭଲ ଯୁବକ ଅଛ, ପ୍ରଚାର କର, ଭକ୍ତ ବନ, କିନ୍ତୁ ମନେ ରଖ ସେଗୁଡ଼ିକ ସବୁ ଗୁରୁକୃଷ୍ଣଙ୍କ ପାଖରେ ସମର୍ପିତ ହେବା ଦରକାର, ତାଙ୍କର ପ୍ରତିବିଧାନ ପାଇଁ ହେବା ଦରକାର। ଆମେ ଭକ୍ତ ହେଇଛେ ଭଗବାନ ଖୁସି କରିବା ପାଇଁ, ନିଜେ ଖୁସି ହେବା ପାଇଁ ନାହିଁ, ଭଗବାନ ଖୁସି ନହେଲେ ଆମେ ଯାହା କଲେ ବି ଆମେ କେବେ ଖୁସି ହେଇପାରିବେ। ଛୋଟକୁ ସେ ବୁଝାଉଥିଲି, ମୁଁ ହିନ୍ଦୀରେ କ'ଣ କାହିଁ କହୁନି, ତୁମେ କହୁଛୁ, ମୁଁ ତ ପଚାରିଲି, ମୁଁ ଦେଖ ପୂର୍ବ କାଳରେ ଗୁରୁଙ୍କ ପାଖରେ ଯେତେବେଳେ ଶିଷ୍ୟ ଯାଉଥିଲେ, ସେତେବେଳେ ବୃନ୍ଦାବନରେ ଗୁରୁ ରହୁଥିଲେ, ଗୁରୁ ଆଉ ଗାଁ ଗହଳିରେ କେହି ରହୁନଥିଲେ। ଆଗରୁ ସାଧୁମାନେ କେବଳ ଧାମମାନଙ୍କର ପ୍ରାୟତଃ ରହୁଥିଲେ, ପୁରୀରେ ରୁହନ୍ତି ନହେଲେ ବୃନ୍ଦାବନରେ ନହେଲେ ମାୟାପୁରରେ। ଇଏ ଗୃହସ୍ଥ ଲୋକ ଚାଲି ଚାଲିକି ଟ୍ରେନ୍ରେ ନହେଲେ ଯାଇ ଦୁଇ ତିନି ମାସ ଦୁଇ ବର୍ଷକୁ ଥରେ ଯାଉଥିଲା, କି ଦୁଇ ଚାରି ବର୍ଷ ଥରେ ଯିବେ। ସେତେବେଳେ ଗୁରୁଙ୍କର ଫଟୋ ନଥିଲା, ହେଲେ କ୍ୟାମେରା ଥିଲେ ଗୁରୁଙ୍କ ଫଟୋ, ଆଜିକାଲି ଯେମିତି ଗୁରୁଙ୍କର ଫଟୋ ଆମେ ଆଣିଦେଉଛେ, ଆଉ କେତେ ଆଜିକାଲି ଆଜିକାଲି ଭଗବାନ ସାହାଯ୍ୟ କରିବା ପାଇଁ କେତେ ବ୍ୟବସ୍ଥା କରିଦେଲେ। ତୁମେ ତ ଏବେ ଯାହା ମୋବାଇଲ୍ ଦେଖିବ ପ୍ରବଚନ, ସେତେବେଳେ ପ୍ରବଚନ ଆମେ ଜାଣିବି ନଥିଲୁ, ଗୁରୁଦେବ ପ୍ରବଚନ ଦିଅନ୍ତି, ଆମ ପାଖରେ ବି କିଛି ନଥିଲା, କୋଉଠି ଆମର କଥା ଟେପ୍ ରେକର୍ଡ ଥିଲା ନା କ'ଣ ଥିଲା ନା କ'ଣ, କିଛି କିଛି କ୍ୟାସେଟ୍ ନଥିଲା। ଏ ଗୁରୁଦେବ ଗଲା ପରେ କ୍ୟାସେଟ୍ ବାହାରିଲା ନା, ସେତେବେଳେ କ୍ୟାସେଟ୍ ଯୁଗ ବି ନଥିଲା, ସେତେବେଳେ ଯିଏ ରେକର୍ଡିଂ କରୁଥିଲେ ସେ ତାଙ୍କ ରେକର୍ଡିଂ କରି ରଖୁଥିଲେ, କୋଉ ଟେପ୍ ନା ଆମ କତିରେ ପାଞ୍ଚ ପଇସା ଥିଲା, ତୁମେ ଏଇଥାନ୍ତ ସମିତି କତିରେ ମାଲାମାଲ, ସେତେବେଳେ ପାଞ୍ଚ ପଇସା ପଇସା କ'ଣ କୌପିନି ଲୁଗା ଖଣ୍ଡେ ଦୁଇ ଖଣ୍ଡ ଆମର, ଆଉ ତୁମେ ତ ଏବେ ଯୋଉ ଗୃହସ୍ଥ ପ୍ରଭୁ ଟିକେ ଏମାରଟା ଗୋଟେ ଦରକାର, ସେ ଗୃହସ୍ଥ ପ୍ରଭୁ ମାନେ ମୋବାଇଲ ବି ଦେଇଦେଲି ବାବାଜୀମାନଙ୍କୁ, ସେତେବେଳେ ଆମର କିଛି ନାହିଁ, କ୍ୟାସେଟ୍ କୋଉଠୁ ଶୁଣିବୁ ମ, ଯାହା ଗୁରୁଦେବ କହିଲେ ତୁମେ ଶୁଣି ମନେ ରଖିଲେ ରଖିଲ ନହେଲେ ଗଲା। ମୁଁ ତମକୁ ସେଇଆ ବୁଝେଇଲି, ମୁଁ ଦେଖେ ସେତେବେଳେ ଫଟୋ ନଥିଲା, ସେମାନେ କ'ଣ କରୁଥିଲେ ଆଗରୁ ନା ଗୋଟେ କଠଉ ତିଆରି କରି ଗୁରୁଙ୍କ ପାଖକୁ ନେବେ, ଗୁରୁଙ୍କ ପାଖକୁ ଗୋଟେ କଠଉ ତିଆରି କରି ନେଉଥିଲେ, ତ ବୁଝୁଥାନ୍ତି ସେମାନଙ୍କର କେମିତି ଆସୁ ଥିଲା, ମାନେ ତାଙ୍କ ଶରଣାଗତିଟା କେମିତି ଥିଲା, ବିଶ୍ୱାସ କେମିତି ଥିଲା। ଆଉ ତୁମେ ଲକ୍ଷ କଥା ଶୁଣିଲେ କ'ଣ, ତୁମେ ଗୋଟେ ବେସିକ୍ ପଏଣ୍ଟ ଗୁଡ଼ା ଧରିପାରୁନ, ହଜାର କଥା ଶୁଣିବ, ଖାଲି ମାଇଣ୍ଡଟାକୁ ବାଲାନ୍ସ କରୁଛ, ପାଗଳା ମନଟା ପାଗଳା ହେଉଛି ବୋଲି, ଆଉ ଶୁଣିଦେବ ପୁଣି କାଲି ଗଲା ପୁଣି ପୁଣି ସେଇଆ, ଖାଲି ଡେଲି ସେଇ ମନ 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 ପାଇଁ ଖାଲି ତୁମେ ଶୁଣୁଛ, କିନ୍ତୁ ପ୍ରୋସେସକୁ ଆସିପାରୁନୁ। ଏଇଟା ଦିବ୍ୟଜ୍ଞାନଟା ହୃଦୟ ପ୍ରକାଶ, ତୁମେ ସରେଣ୍ଡର ହେଇଗଲେ ତୁମେ ଦୁଇ ପଦ ଶୁଣିଦେଲେ, ଦୁଇ ପଦ ପଢ଼ିଦେଲେ ଜାଣିଦେବ, ଆରେ ଏଇଟା କହୁଛନ୍ତି ଆଉ। ସେ କଠୋଟା ନେଇକି ଯିବେ ଗୁରୁଙ୍କୁ କହୁଥିବେ, ଗୁରୁଦେବ ଟିକେ ପାଦ ଖାଲି ଏମିତି ନାହିଁ ଯେ ବସିଲେ ଆପଣ ମାଡ଼ିକି ବୁଲନ୍ତୁ, ଖାଲି ଟିକେ ପାଦ ରଖିଦିଅନ୍ତୁ। ସେତେବେଳେ ଗୁରୁଙ୍କର କେଉଁ ଫଟୋ ଥିଲା ନା କ'ଣ, ସେ କଠୁଟା ଆଣିକି ଘରେ ରଖୁଥିଲେ, ଯାହା ତାଙ୍କର ମଠ ମନ୍ଦିରରେ କ'ଣ ଘରେ ଯାହା ସେବାପତ୍ର କରିକି ସେଥିରେ ପୂଜା କରିଥିଲେ। ଆଉ ସେତେବେଳେ ଗୁରୁଦେବଙ୍କୁ ପଚାରୁଥିଲେ, ଗୁରୁଦେବ ମୁଁ କ'ଣ କରିବି, କ'ଣ ମୋତେ ଟିକେ ଆଦେଶ ଦିଅନ୍ତୁ, ବାବା ତୁ ଯା ନାମ କର, ଏହା କର, ସେଇଟା ତାଙ୍କର ପ୍ରବଚନ ଥିଲା ନା, ସେତେବେଳେ କ୍ୟାସେଟ୍ ଥିଲା ନା ଟେପ୍ ଥିଲା ନା କ'ଣ ଥିଲା, ନା କେଉଁ ସେମାନେ ଗୃହସ୍ଥ ଲୋକ ଥିଲେ କହି ବର୍ଷ ବର୍ଷ ରହିପାରୁଥିଲେ, ସେ ଯେତିକି ଶୁଣୁଥିଲେ ସେତିକି ଧାରଣ କରିକି ଆସୁଥିଲେ, ଗୁରୁଦେବଟା କହିଛନ୍ତି ଆଉ ଲାଗିଯାଉଥିଲେ। ଆଉ ଏବେ ଡେଲି ତୁମକୁ କ୍ଲାସ ଦେ, ଡେଲି ତାଙ୍କ ଭଟର 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 ହେଲେ ବି ତାଙ୍କର ମୁଣ୍ଡରେ କିଛି କାମ ପଶିବନି। ଅନ୍ତଃସାର ବିହୀନ ଶିଷ୍ୟ ଚାଣକ୍ୟ ଲେଖିଲେ, ଯାହାର ଅନ୍ତଃସାରଟା ନାହିଁ ତାକୁ ଯେତେ କହିଲେ କଣଟା ହବ, ଯେଟା ଯାହାର ଅନ୍ତଃସାର, ଅନ୍ତର ସାର ଜିନିଷ ରହିବାର ଅଛି, ଅନ୍ତର ସାର ନାହିଁ, ଯେମିତି ବାଉଁଶ ଭଳିଆ, ବାଉଁଶଟା ପୋଲା ଆଉ ତା ଦେହରେ କିଛି ରହିବନି ଆଉ, ଅନ୍ତଃସାର ବିହୀନ ସିଏ। ତ ଗୋଟେ ଲୋକ ଯାହାର ଗୋଟେ ଅନ୍ତଃସାର ଜିନିଷଟା ନାହିଁ ତାକୁ ତୁମେ କେତେ ବୁଝେଇଲେ ତା ମୁଣ୍ଡରେ ତ କିଛି ପଶିବନି ଆଉ, ସେ ଗୋଟେ ଆନୁଷ୍ଠାନିକ ଭାବରେ ଗୋଟେ ଖାଲି ଶୁଣିବ କରିବ, ତାର ଉଦ୍ଦେଶ୍ୟ ସେ ବୁଝିପାରିଲାନି। ତୁମେ ଭକ୍ତି ଯୁଗର ଉଦ୍ଦେଶ୍ୟଟା ହେଲା ଗୋଟେ ଶରଣାଗତି, ସେଥିପାଇଁ ସେ ଶରଣାଗତି ପ୍ରୋସେସକୁ ଆସିଲା। ଶରଣାଗତିରେ ଶିଖେଇବେ କିଏ, ଗୁରୁ, ତା କାମଟା ହେଲା ଏହା, ତୁମ ଦାୟିତ୍ୱରେ ତୁମେ ଛାଡ଼, ଗୁରୁ ବୈଷ୍ଣବ ଭଗବାନ କୃଷ୍ଣଙ୍କର ସେବା କର, ଆଉ କୃଷ୍ଣଙ୍କ ଉପରେ ଡିପେଣ୍ଡ କର, କୃଷ୍ଣ ତୁମ ପାଇଁ କ'ଣ ବ୍ୟବସ୍ଥା କରିବ ସେ ରାସ୍ତାରେ ତୁମେ ଯିବ, ଏଟା ଶରଣାଗତି ରଥା ତୁମ ପାଇଁ, ସେଟା ମ୍ୟାନିଫେଷ୍ଟ ହବ। ତାହେଲେ ତୁମେ ଆତ୍ମଧର୍ମଟା ବୁଝିବ, ଆତ୍ମଧର୍ମଟା ଯେଉଁ ପ୍ରକାଶିତ ହବ, ଦେହଟା କେମିତି ମେଣ୍ଟେନ୍ ହଉଛି, ଦେହଟା କେମିତି କୃଷ୍ଣ ଦାୟିତ୍ୱ ନେଉଛନ୍ତି, ବୁଦ୍ଧିଟା କେମିତି କୃଷ୍ଣ ପାଖରେ ଆସୁଛି। ତୁମେ କ'ଣ ଏବେ କ'ଣ ତୁ ପଢ଼ିଲେ ବୁଦ୍ଧି ଆସିବ ନା, ଆଉ ତୁମେ ପଢ଼ିଲେ ତୁମେ କି ପଢ଼ିବ, ସବୁ କିଛି ମନେ ରଖିବ ଜାଣିବ, ତାପରେ ମନେ ରଖିବ ତ ହଁ ଏଇଟା ଏମିତି କହିବ ନା। ଆତ୍ମା ଯୋଉ ଜ୍ଞାନ, ଆତ୍ମଜ୍ଞାନଟା ଯୋଉ ଆସିବ ସେଟା, ସେଥିପାଇଁ ସେ କହିଲେ ନା କିଏ ରହୁ ଗଣ ତପ ତପସା ନ ଜାତି ନ ଚେତ ଜୟା ନିର୍ବିପଣାତ ଗ୍ରହାତ ବା ନୈବାଗ୍ନ ସୂର୍ଯ୍ୟ ଜଲାଗ୍ନି ଅଗ୍ନି ବିନା ମହତ ରଜ ପାଦୌ ବିଶେକମ୍। ପ୍ରବଚନ ଶୁଣିସାରିଲେ ନା ଲାଷ୍ଟକୁ ସେ କ'ଣ ତାଙ୍କ ଆଡ୍ରେସ୍ଟା ଆଗେ କହୁଛନ୍ତି ନା କ'ଣ, ପ୍ରଥମରେ ତ କାହା ପରିଚୟ କେବେ ଦେଉନଥିଲେ ନା, ସେ ଡରୁଥିଲେ ମୋତେ କେହି ଭଲ ନ ପାଆନ୍ତୁ, ମୁଁ ତ ଭଲ ପାଇକି ଆଜି ହଇରାଣରେ ପଡ଼ିଛି, ପୁଣି ମୋତେ ଭଲ ପାଇକି ସେ ଜୀବଟା ଆଜି ହଇରାଣରେ ପଡ଼ିବ, ତ ମୁଁ ଏମିତି ଜଡ଼ମୁଖ ବଧିର ହେଇଯିବି, ମୋତେ କିଏ ଭଲ ପାଏନି, ଭଲ ନ ପାଇଲେ ମୋର ବି ଲାଭ ଆଉ ସେ ଜୀବର ବି ଲାଭ। ସେଥିପାଇଁ ସେ କାହା କଥାବାର୍ତ୍ତା କରୁନଥିଲେ, ଜଡ଼ ଭରତ, କିନ୍ତୁ ଜ୍ଞାନ ହିଁ ଜଡ଼ ନଥିଲେ, କାହାକୁ କିଛି କଥାବାର୍ତ୍ତା କରୁନଥିଲେ, କେବଳ ଆତ୍ମଚିନ୍ତା, କାରଣ ସେ ଜାଣିଛନ୍ତି ଜୀବନରେ ଠକି ଯାଇଛି ଥରେ, ଗୋଟେ ଓଡ଼ିଆରେ କୁହନ୍ତି ନା ଅନ୍ଧ ଥରେ ବାଡ଼ି ହଜାଏ ଦ୍ୱିତୀୟ ଥରୁ ଧରେ, ବୁଦ୍ଧିମାନ ଭଗବାନ ତ ସେ ତ ବହୁତ, ସେ ତାଙ୍କ ନିଜ ପରିଚୟ କେବେ ବି ଦେଉନାହାନ୍ତି, ଖାଲି ଖାଲି ପ୍ରବଚନ ଦେଇ ଚାଲିଛନ୍ତି ରାଜା ରଘୁବଣଙ୍କୁ, ଖାଲି ପ୍ରବଚନ ଦେଇ ଚାଲିଛନ୍ତି, ରାଜା ରଘୁବଣ ତଙ୍ଗ ହେଇଗଲେଣି ପୁରା, ଆରେ ପ୍ରବଚନ ଦେଉଛନ୍ତି କିଏ ବ୍ୟକ୍ତିଟା କହିବା ଦରକାର ନା। ତୁମେ ଦେଖ ଯେତେବେଳେ କିଏ ବକ୍ତା ପ୍ରବଚନ ଦିଅନ୍ତି, ଆଗେ ଆଗେ ଲୋକ କ'ଣ ପଚାରିବେ, କେଉଁଠୁ ଆସିଛନ୍ତି ବାବା, କିଏ ସେ ପ୍ରବଚନ ଦେଉଛନ୍ତି, କାରଣ ବ୍ୟକ୍ତିତ୍ୱକୁ ଆଗେ ଲୋକ ଜାଣିବା ପାଇଁ ଚାହାନ୍ତି, ବ୍ୟକ୍ତିତ୍ୱ ଜାଣିଲେ ତାପରେ ପ୍ରଭାବ ଗୋଟେ ରହେ, ସେ ବ୍ୟକ୍ତି ଆସିଛନ୍ତି ହଁ ଯିବା, ବ୍ୟକ୍ତିତ୍ୱ ଜାଣନ୍ତି ନା, କିନ୍ତୁ ବକ୍ତା ଜଣେ ଶ୍ରୋତା ଜଣେ। ସେଠି ଭାଗବତର ଇଏ ଏକ ଅଦ୍ଭୁତ ଗ୍ରନ୍ଥ, କେବଳ ଆମେ ଶୁଣୁଛେ ସୁକଦେବଙ୍କର ସଭା ଆଉ ସୌନକଙ୍କର ସଭା, ସୁତଙ୍କର ସଭା, ଦୁଇ ସଭାରେ ଯାହା ଗୋଷ୍ଠୀ ଥିଲେ, ନହେଲେ ଯେତେ ପ୍ରସଙ୍ଗ ଗୁଡ଼ିକ ଆସୁଛି ପ୍ରାୟ ପ୍ରସଙ୍ଗ ବକ୍ତା ଏକ ଶ୍ରୋତା ଏକ, ଦେବବତୀ କପିଳ ସମ୍ବାଦ, ବ୍ରହ୍ମା ନାରଦ ସମ୍ବାଦ, ବିଦୁର ମୈତ୍ର ସମ୍ବାଦ, ଉଦ୍ଧବ ଭଗବାନ ଶ୍ରୀକୃଷ୍ଣଙ୍କର ସମ୍ବାଦ, ଯେତେବେଳେ ଦେଖିବ ଯୋଉ ଗୀତ ଯାହା ସମ୍ବାଦ ସବୁ ବକ୍ତା ଏକ ଶ୍ରୋତା ଏକ, ଅଦ୍ଭୁତ ପ୍ରସଙ୍ଗ, ପୁରା ଉନ୍ନତ ମହାତ୍ମା ସେ ରସପର ତାଙ୍କ ପ୍ରାପ୍ତ ହୋଇଥିଲେ, ତାଙ୍କ ଅଧିକାର ଜାଣିକି ସେସବୁ କଥା କହୁଥିଲେ। ଆଉ ବକ୍ତା ଏକ ଶ୍ରୋତା ଏକ କିଏ, ରଘୁଗଣ ଜଡ଼ଭରତ, ଆତ୍ମତତ୍ତ୍ୱକୁ ସେ ଜାଣିଛନ୍ତି, ଜାଣିପାରୁଛନ୍ତି ନା, ଇଏ ଆତ୍ମତତ୍ତ୍ୱ କଥା ସବୁ କହିଲେ, ସଂସାର ବାଟିକା କଥା ବର୍ଣ୍ଣନା କରିବେ, ସବୁ ଜିନିଷ କହିଥିଲେ, ଇଏ ପାଗଳ ହେଇଗଲେ, ଆପଣ କିଏ, ପରିଚୟଟା କମ୍ ସେ କମ୍ ଦେବା ଦରକାର ନା, ମୁଁ ବୁଝିଗଲି ନା ଆପଣ ଆତ୍ମଜ୍ଞାନ ଦେଲେଣି। ସେଠି ସେ ଲାଷ୍ଟକୁ କହିଲେ, ଅହଂ ପୁରା ଭରତ ନାମ ରାଜା ବିମୁକ୍ତ ଦୃଷ୍ଟ ଶ୍ରୋତା ସଂଘବଦ୍ଧ, ମୁଁ ଭରତ ନାମକ ରାଜା, ମୁଣ୍ଡ ପିଟି ଦେଲେ ରାଜା ରଘୁଗଣ, ଆରେ 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 ଆପଣ ଭରତ ଥିଲେ ଯାହାଙ୍କ ନାମରେ ଭାରତବର୍ଷ ହେଇଛି, ଏତେ ଆପଣ ଭରତ ରାଜା ହେଇକି ଯେମିତି ବୁଲୁଛନ୍ତି, କାରଣ ସମସ୍ତେ ଜାଣିଥିଲେ ଜଡ଼ ଭରତ ମହାରାଜ ଭଗବାନଙ୍କୁ ପାଇଗଲେଣି, କାହିଁକି 45 ବର୍ଷ ବୟସରେ ଜୟ ଜୁହେବ ମୂଲବତ ଉତ୍ତମ ଶ୍ଳୋକ ଲାଲସା, 45 ବର୍ଷ ବୟସରେ ମଳ ଭଳିଆ ସଂସାରକୁ ଛାଡ଼ିକି ପଳେଇ ଆସିଲେ, ସୁନ୍ଦର ରାଜ୍ୟ ଶଶାଗର ପୃଥିବୀ ରାଜମୁକୁଟକୁ ଓହ୍ଲେଇ ଦେଇକି ପଳେଇ ଆସେ, ଯେଉଁ ଭାରତବର୍ଷରେ ଆଜି ରାଜମୁକୁଟ ପାଇଁ ବୃଦ୍ଧ ସମୟ ପର୍ଯ୍ୟନ୍ତ କମ୍ପିଟିସନ ଚାଲିଛି, ମୁଣ୍ଡ କଟାକଟି ଚାଲିଛି, ସେ ମୁଣ୍ଡ ଓହ୍ଲେଇ ଦେଇକି ପଳେଇ ଆସିଥିଲେ ମୁକୁଟକୁ, ସମସ୍ତେ ଜାଣିଥିବେ ଭରତ ମହାରାଜ ଭଗବତ ଧାମକୁ ପଳେଇଛନ୍ତି, କିନ୍ତୁ ରାଜା ରଘୁବଣଙ୍କୁ ଯେତେବେଳେ ପରିଚୟ ଦେଲେ ସେଠି ସେ କହିଦେଲେ, ଅହମ୍ ପୁରା ଭରତ ନାମ ରାଜା, ମୁଁ ପୂର୍ବରେ ଭରତ ନାମକ ରାଜା ଥିଲି, ବିମୁକ୍ତ ଦୁଷ୍ଟ ସୁତସଙ୍ଗବଦ୍ଧ, ମୋର ଗୋଟେ ଦୁଷ୍ଟ ସଙ୍ଘ ହେଇଗଲା, କାହାକୁ ହରିଣ୍ୟ ସଙ୍ଘ ହେଇଗଲା, ପୂର୍ବଜୀ ମହାରାଜଙ୍କ ତାତ୍ପର୍ଯ୍ୟ ମୁଁ ଦେଖୁଥିଲି, ଆଜି ତ କଥା ହେଇପାରୁନି ଭାଗବତ କଥା, ବହୁତ ଭଲ ଲାଗେ ପ୍ରସଙ୍ଗ ସବୁ। ପୂର୍ବଜୀ ମହାରାଜ ସେଠି କହୁଛନ୍ତି ସେ ସମୟରେ ତାଙ୍କର କେହି ଆଧ୍ୟାତ୍ମିକ ଗୁରୁ ନଥିଲେ, ଗୋଟିଏ ପଏଣ୍ଟକୁ ପୂର୍ବ ଧରିଦେଲେ, ଭରତ ମହାରାଜଙ୍କ ଯେତେବେଳେ ପତନ ହଉଛି, କାରଣ ବହୁତ ଉନ୍ନତ ମହାତ୍ମା ଥିଲେ, ଭାବସ୍ତରକୁ ପହଞ୍ଚାଇଥିଲେ, କିନ୍ତୁ ପାଖରେ ଗାଇଡେନ୍ସ କରିବାକୁ, କାହା ସହିତ କନସଲ୍ଟ କରିବାକୁ, କାରଣ ସେ ଯେତେବେଳେ ଭାବୁଛନ୍ତି ଯେ ଏ ହରିଣଟା ଭଗବାନ ପଠେଇଛନ୍ତି ବୋଲି, ଏଇଟା ପ୍ରଭୁ ହିଁ ପଠେଇଛନ୍ତି, ଏହାର ସେବା କରିବା ହିଁ ମୋର କର୍ତ୍ତବ୍ୟ, ଏଇଟା ଭଗବାନଙ୍କର ବ୍ୟବସ୍ଥା, ସେଟା ତାଙ୍କର ମନର ଜିନିଷ କି ସେଟା କୃଷ୍ଣଙ୍କର ଆରେଞ୍ଜମେଣ୍ଟ, ସେ ସମୟରେ କନସଲ୍ଟ କରିବା ତାଙ୍କ ଭାଗ୍ୟ ନଥିଲେ। ପ୍ରଭୁ ସେଠି ମହାରାଜ ତାଙ୍କ ତାତ୍ପର୍ଯ୍ୟ ଗୋଟିଏ ଜିନିଷ ପ୍ରଭୁ କ୍ଲାରିଫାଇ କରିଦେଇଛନ୍ତି, ତାଙ୍କର କାହିଁକି ଅବସ୍ଥା ହେଇଗଲା, ତାଙ୍କ ପାଖରେ ଆଧ୍ୟାତ୍ମିକ ଗୁରୁ ନଥିଲେ। ସେଥିପାଇଁ ଆମର ସବୁବେଳେ ଦେଖିବା ଶିକ୍ଷା, ଉଭୟ ପରମ୍ପରା, ଆମ ପରମ୍ପରାର ସୁରକ୍ଷିତ, ଗୋଟେ ଭକ୍ତକୁ ସୁରକ୍ଷିତ କରିବା ପାଇଁ କେତେ ପ୍ରକାର ବ୍ୟବସ୍ଥା କରିଦିଆଗଲା ନା, ସବୁବେଳେ କନସଲ୍ଟାନ୍ସି ଯେମିତି କୁହନ୍ତି, କ'ଣ କୁହନ୍ତି, ପରାମର୍ଶଦାତା ସବୁବେଳେ ଆବଶ୍ୟକ ଅଛି। ଜଣେ ଗୁରୁଙ୍କର ସଙ୍ଗ କରି କ'ଣ ଶିକ୍ଷା ତାଙ୍କୁ ନେବାକୁ ପଡ଼ିବ ନା, ସେ ତା ମନ ଜିନିଷଟା ଭାବିଦେଇ, ଭରତ ମହାରାଜ ମନ ଜିନିଷଟା ଭାବିଦେଲେ ନା, ଆଉ ମନୋରଥମ ମନୋରଥମ ପ୍ରାର୍ଥ ୟତି ନାହିଁ, ମନୋରଥମ ସେଠି କ'ଣ ଚକ୍ରପାଦ ଲେଖିଛନ୍ତି ଟୀକାରେ, ମନୋରଥମ ବର୍ଣ୍ଣାୟତି ହି, ପ୍ରଥମେ ମନୋରଥକୁ ସବୁ ବର୍ଣ୍ଣନା କରୁଛନ୍ତି। ସେ ସିଂହ, ତାର ସିଂହଟା ଆସିକି, ତାର କୋମଳ ସିଂହ, ସିଂହଟା କୋମଳ, ହରିଣ ସିଂହଟା କୋମଳ, ତା ମନୋରଥ ବାହି ହେଇଛି, କେତେବେଳେ ଆସିକି ମୋର ତାର କୋମଳ ସିଂହକୁ ମୋ ପିଠିରେ ଘର୍ଷଣ, ସେଟା ହରିଣ ସିଂହର ସିଂହଟା, କୋଉ ପ୍ରାଣୀର ସିଂହଟା କୋମଳ ମତେ କହିଲ ଦେଖିବା, କିନ୍ତୁ ତାଙ୍କର ମନୋରଥଟା, ସେ ସମୟରେ ଆଧ୍ୟାତ୍ମିକ ଗୁରୁ ନାହାନ୍ତି। କାରଣ ଏଇଟା ସ୍ପିରିଚୁଆଲ ଜିନିଷଟା, ଆମେ ଗୋଟେ ଜୀବନଟାକୁ ପରିବର୍ତ୍ତନ କରୁଛେ ନା, ବଡ଼ ରିସ୍କି ଜିନିଷଟା ରହିଛି ସବୁବେଳେ। ଶାସ୍ତ୍ର ଗୁରୁ ଆଙ୍କ ସହିତ ଯାହା କହନ୍ତି, ତୁମକୁ ସବୁବେଳେ ଧରିକି ରଖିବାକୁ ପଡ଼ିବ ତାଙ୍କୁ। ଆଉ ଯେମିତି ତୁମକୁ ଜଣେ ଘର ଚଳୁଛି, ତାର କ'ଣ ସ୍ତ୍ରୀଟାକୁ ସବୁବେଳେ ନଜର ରଖିଛି ନା, ନହେଲେ ଘରଟା ଭାଙ୍ଗିଦେବନି, ସ୍ତ୍ରୀ କ'ଣ କରେ, ଛୁଆ ପିଲାଙ୍କୁ ନଷ୍ଟ କରିଦେବ, ତା ଜୀବନ ନଷ୍ଟ କରିଦେବ, ସ୍ୱାମୀକି ବି ହଇରାଣ କରିଦେବ, ସେଠି ସବୁବେଳେ ନଜର ରଖିବ, ସେ ନୀତିକାର ଲେଖିଲେ ନା, ଆଉ କ୍ଷଣଭରରେ ନଷ୍ଟ ହେଇଯିବେ ବିଜନେସ୍, ଯେଉଁଟା କ'ଣ ବେପାର, ନଜର ରଖି କ୍ଷଣଭର ନଷ୍ଟ ହେଇଯିବେ। ନାରୀ, କୃଷି, ଗୋ, ନୀତିକାର ମାନେ ସବୁ ଆଖି ଖୋଲି ଦେଇଛନ୍ତି ଭାରତବର୍ଷରେ। ଗୋମାତା କ୍ଷଣଭର ଦେଖିବନି, କୁଆଡ଼େ ଛନ୍ଦି ଛାନ୍ଦି ହେଇ ମାଡ଼ ପିଟା ପିଟି ଲାଗି କୁଆଡ଼େ କ'ଣ ହେଇଥିବ, ତାକୁ କଲା କ୍ଷଣଭର ନଷ୍ଟ ହେଇଯିବେ। ଆଉ ଚାଷ ତ ଆଜି ଆଜି ଅନେଇଥିବ, କାଲି ଦୁଇ ଦିନ ଯାଏ ନଯିବନି, ତା ପୋକ ଫୋକ ପୋକ ମାରିକି ଗଲା, ପାଣି ମାରି ଦେଇଥିବ, ଗଲା, ତୁମେ ଏତେ ପରିଶ୍ରମ କରିଥିବ, ଗଲା, ଚାଷ ବି ନଷ୍ଟ ହେଇଯିବ, ଗୋମାତା ନଷ୍ଟ ହେଇଯିବ। ନାରୀ ସେମିତି, ତୁମେ ତାକୁ ସବୁବେଳେ ଯଦି ନଜର ନ ରଖୁଛ, ସେ ଖରାପ ହେଇଯିବ, ସ୍ୱଭାବ ଖରାପ, ମାନେ ଯାହା ବି ଯେଉଁ ସେନ୍ସରେ ତୁମେ ନିଅ, ତାଙ୍କର ସାଙ୍ଗେ ସାଙ୍ଗେ ତାଙ୍କ ମତେ ବଦଳିଯିବ, କୁଆଡ଼େ କ'ଣ ମାନେ ବ୍ୟବହାର ବି ବଦଳିଯିବ, ସ୍ୱଭାବ ବି ବଦଳିଯିବ, କିଛି କହିହବନି। ଭଗବାନ ଏଟା ତିଆରି କରିଛନ୍ତି, ଆଉ ଗୋଟେ ଜୀବ, ସେଟା ଗୋଟେ ଜୀବାତ୍ମାରେ ତା ଯେଉଁ ଶରୀର ରହିବ, ତା ଶରୀର ନେଚର୍ଟା ହେଟା, ଆଉ ନାହିଁ ତ ଗୋଟେ ଘୃଣା କରାଯିବ, ଯିଏ ନାରୀ ଶରୀର ଯିବ ସେଟା ହେଇଯିବ। ସେଥିପାଇଁ ତାଙ୍କୁ କୁହାହେଲା ନାହିଁ, ତୁ ଅଧୀନ ରହିବ ସବୁବେଳେ। ଆଉ କାହା ଆମେ କହିଲୁ, ନାରୀ, ଗାଭୀ, ବାଣିଜ୍ୟ, ଆଉ ଚାଷ, କ୍ଷଣଭର ନଷ୍ଟ ହେଇଯିବ, ସବୁବେଳେ ତାକୁ ନଜର ରଖିବାକୁ ପଡ଼ିବ। ପରମାର୍ଥ ଜିନିଷଟା ସେଇଆ ନା, କ୍ଷଣଭର ତୁମେ ନଷ୍ଟ ହେଇ ପଡ଼ିବ, ଆଉ କିଛି ଗୋଟେ କହିହବନି, ଆଉ ବଡ଼ ଚ୍ୟାଲେଞ୍ଜେସ୍ ଲାଇଫ୍। ସେଥିରେ ସବୁବେଳେ ତାକୁ ଗୋଟେ ମଥା ପୋତିକି ଗୁରୁ ଗୁରୁ ବୈଷ୍ଣଙ୍କୁ ପ୍ରାର୍ଥନା କରିକି ଯିବ ନା, ଏଥିରେ ମଥା ଟେକୁଟେ କୁଆଡ଼େ ବାଜିବ, ମୁଣ୍ଡ ଠିକ ନାହିଁ, କିଛି କହିହବନି। କାରଣ ଏଇଟା ଆମର ସ୍ୱାଭାବିକ ଧର୍ମ, ଯଦିଓ ଆତ୍ମଧର୍ମଟା ଆମର ସ୍ୱାଭାବିକ ଧର୍ମ, କିନ୍ତୁ ଆମେ ଦେହ ଧର୍ମଟାରେ ଆମେ ରହିଯାଇଛି, ବ୍ୟବହାରିକ ସତ୍ୟଟାକୁ ସତ୍ୟ ବୋଲି ଧରିଦେଇଛେ। ଆଉ ତେଣୁ ଆମକୁ ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ, ଗୋଟେ ରୁଚି, ଆସକ୍ତି, ଏ ସ୍ଥିତିକି ପଳେଇଗଲେ ତୁମର ନିଷ୍ଠା, ସେତେବେଳେ ସେଟା ତୁମେ ଟେଷ୍ଟ ହେଲା, ଯେଉଁ ଜିନିଷ ତୁମକୁ ଟେଷ୍ଟ ଲାଗୁନି, ତୁମେ ତାକୁ କେତେ ଦିନ କରିବ, ମାନେ ଗୋଟେ ଯେଉଁ ଜିନିଷ ତୁମକୁ ଟେଷ୍ଟ ଲାଗୁନି, ଟେଷ୍ଟ ଆସିଲା ପରେ ତୁମକୁ କ'ଣ କରାଯାଏ, ତୁମକୁ ଜଣେ ମାଷ୍ଟର ଦରକାର। ଏବେ ଆମେ ସବୁ ନିଜେ ଏକ୍ସପିରିଏନ୍ସ କରୁଛୁ, ତ ଯେଉଁ ହାରମୋନିୟମ ତୁମେ ଯାହା ବଜାଅ ଯାହା ବଜାଅ, ତୁମେ ନିଜେ ଅଣ୍ଡରନ ତାଙ୍କ ଟେଷ୍ଟ ଲାଗିବନି କିଛି, କାରଣ ତମେ ପାଉନା ନା କିଛି ଗୋଟେ, ହଁ ତାପରେ କେତେ ଦିନ କରିବ, ତାପରେ ହେଇ ତାହେଲେ ଭଲ ଲାଗୁନି, ଛାଡ଼ି ଦେବି। ଆଉ ଗୁରୁ କ'ଣ କରିବ, ଗୁରୁଙ୍କର କାମରେ ତୁମ ଏ ଯେଉଁ ହାରମୋନିୟମ ଶିଖ, ବାଦ୍ୟ ଗୋଟେ ଶିଖ, ଯେଉଁ ପଠ ପଢ଼ା ଗୋଟେ ଶିଖ, ଛୁଆଟା ଦେଖ ନା ଜିରୋ ମଡ଼େଇ ଦେଇକି ହେଇ ସେ ଶୋଇଯିବ, ଗୋଡ଼କୁ ଟେକିବ, ମୁଣ୍ଡକୁ ଟେକିବ, ତାର ପଢ଼ିବାକୁ ଇଚ୍ଛା ନାହିଁ, ଟେଷ୍ଟ ଲାଗୁନି ନା, ରୁଚି ଲାଗୁନି ନା, ମାଷ୍ଟର ତାକୁ ବୁଝି ବୁଝି ସୂତ୍ରଟା ବୁଝେଇ ଦେଉଛି, ସେ ତାକୁ ପଢ଼ିବାକୁ ଇଣ୍ଟରେଷ୍ଟ ଆସୁଛି, ସେ ନିଜେ ପଢ଼ି ନେଉଛି। ପରମାର୍ଥ ଜିନିଷ ସେୟା ନା, ତୁମେ ଯେତେ ବୁଦ୍ଧିଆ ହୁଅ ଯାହା ହୁଅ, ତୁମେ ଯାହାଟା ସବୁ ମୁଣ୍ଡର ଜିନିଷ ରଖିଛ ନା, ଆଉ ସେଇଟା ସବୁ ମାଇଣ୍ଡର ଜିନିଷ ଗୁଡ଼ା ରହିଛି, ତୁମ ରୁଚି ଆସିଲାଣି କି, ତୁମକୁ ଆଧ୍ୟାତ୍ମିକ ଜିନିଷ ଭଲ ଲାଗୁଛି, ପୁରା ଜୀବନ ଭଳିଆ ଲାଗୁଛି, ହଁ ତୁମକୁ ପ୍ରିଚିଂ କରିବା ପାଇଁ ଭଲ ଲାଗୁଛି, ପ୍ରଚାର କରିବା ପାଇଁ ଭଲ ଲାଗୁଛି, ଭକ୍ତମାନେ ଠିକ୍ ବହୁତ ବଡ଼ ବଢ଼ିଆ ଜିନିଷ, କି ତୁମକୁ କୃଷ୍ଣଙ୍କର ନାମ ସେତିକି ଭଲ ଲାଗୁଛି କି, ଭଗବାନଙ୍କ ବିଗ୍ରହ ସେତିକି ଭଲ ଲାଗୁଛି କି, ଗୁରୁଙ୍କୁ ସେତିକି ଭଲ ଲାଗୁଛି, ସେଇଟାକୁ ତୁମେ ଟାଲି କର ତା ଦେହରେ। କାରଣ ଅନ୍ତିମ ଲକ୍ଷ୍ୟ କ'ଣ, ଆମେ ପ୍ରଚାର କରିବା, ତୁମେ ସନ୍ନ୍ୟାସୀ ହୁଅ, ଗୁରୁ ହୁଅ, ଯାଅ, ସବୁ ଜିନିଷଟା କ'ଣ, ସେ ଚିନ୍ମୟ ତତ୍ତ୍ୱକୁ ଭଲ ପାଇବା ନା, ଭଗବାନଙ୍କୁ, ଗୁରୁଙ୍କୁ, ନାମଙ୍କୁ, ତା ପାଇଁ ସବୁ ସାଧନ ପ୍ରସ୍ତୁତ, କିଏ ପ୍ରଚାର କରୁଛି, କିଏ ସେବା କରୁଛି, କିଏ ବିକାଶ ସଂଗ୍ରହ କରୁଛି, ତାର ଉଦ୍ଦେଶ୍ୟଟା କ'ଣ? କୃଷ୍ଣଙ୍କ ପ୍ରତି ଆମର କେତେ ପ୍ରୀତି ଆସୁଛି ସେଇଟା ତ ମେଜରମେଣ୍ଟ, ସେଇଟା ମାପ ନା। ଭଗବାନ ଆମକୁ କେତେ ଭଲ ଲାଗୁଛନ୍ତି, ନାମପ୍ରଭୁ କେତେ ଭଲ ଲାଗୁଛନ୍ତି, ଗୁରୁ ଆଚାର୍ଯ୍ୟମାନେ କେତେ ଭଲ ଲାଗୁଛନ୍ତି, ସେତିକି ତ ସେଇଟା ତୁମର ପରିଚୟ ମାପକାଠି ଭଳିଆ ଗୋଟେ ମେଜରିଂ ରଡ୍। ଆଉ ଭକ୍ତିରେ ସୂକ୍ଷ୍ମ ସୂତ୍ର ଗୁଡ଼ାକ ଅଛି ନା, ତୁମେ ଯେତେ ଯା ବଡ଼ ବଡ଼ କଥା କହିଦେଲେ, ସେ ଗୁରୁଦେବ ସବୁ ସେ ନାଚାଦି ଲୋକ ନା, ସେ ଥରେ ବୁଲୁଥିଲେ ପାଞ୍ଚଟା ବେଳେ ପ୍ରତିଦିନ ଗୁରୁଦେବ ବୁଲିଏ, ପରିକ୍ରମା ଯାଆନ୍ତି ବିଦେଶୀମାନଙ୍କୁ ଦେଖା କରନ୍ତି ପାଞ୍ଚଟା ଛଅଟା ଘଣ୍ଟା, ଆଉ ଆଉ ସେମାନେ ସେ ଘଣ୍ଟା ସମୟରେ ଯେ ଯାହା ପଚାରେ ଯେ ଦେଖା କର, ଗୁରୁଦେବ ଯାଉଛନ୍ତି ସେଠି ମନ୍ଦିରରୁ ଜଣେ କିଏ କୀର୍ତ୍ତନ କରୁଛି ଜୋରସୋର, ସୁନ୍ଦର କୀର୍ତ୍ତନ ଗାଉଛନ୍ତି ସେତେବେଳେ, ସେ ବିଦେଶୀମାନେ କହୁଛନ୍ତି ଆଜ୍ଞା ଆଉ ବଢ଼ିଆ ସୁନ୍ଦର କୀର୍ତ୍ତନ, ବଢ଼ିଆ ମାୟା କୀର୍ତ୍ତନଟା, ହେ ମାୟା କୀର୍ତ୍ତନ ସିଏ କ'ଣ କୃଷ୍ଣ କୀର୍ତ୍ତନ, ହଁ ମାୟା କୀର୍ତ୍ତନ ଗୋଟେ କ'ଣ? ଗୁରୁଦେବ ଜାଣିଛନ୍ତି ଗୋଟେ ମାୟା କୀର୍ତ୍ତନଟା କ'ଣ, ସେ ତାର ନାମ ଯଶ ଭକ୍ତି ଢଙ୍ଗ କହିଲେ ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଇରେ, ତୁମର ଭୋଗ ବାଞ୍ଛା ମୁଖ୍ୟ ବାଞ୍ଛା ଅଛି ଲୋକଙ୍କୁ ଦେଖିବା ନାହିଁ, ନଚା ନଚି ଭଲ ମନ୍ଦ ତୁମେ ଯାହା କର, ସେଇଟା କ'ଣ ଏଇଟା ମାୟା କୀର୍ତ୍ତନ ନା? ଆଉ ତୁମେ ସେ କୀର୍ତ୍ତନ ଦ୍ୱାରା ତୁମର ଜିନିଷଟାକୁ କମେଇଲ, ଏଇଟା ମାୟାରେ ଚାଲିଗଲା। ଏଇଟା ଆଚାର୍ଯ୍ୟମାନେ କହିପାରିବେ ନା, ଆମେ କ'ଣ କହିପାରିବା? ପ୍ରଚାରଟା ସେମିତି ତୁମର ମାୟା ହେଇଯିବ, ତୁମେ ପ୍ରଚାର କରିକି ସମ୍ମାନ ଯଶ ଯାହା କିଛି ଅନୁଗାମୀ ସବୁ ତିଆରି କଲ, ସେଇଟା କୃଷ୍ଣଙ୍କର ପ୍ରତିବିଧାନରେ ଲାଗିଲାନି, ସେଇଟା ମାୟା ହେଇଗଲା, ମାୟା କୀର୍ତ୍ତନ। ସେଥିପାଇଁ ସେ ଗୁରୁଦେବଙ୍କ ସେ ୱାଡ଼ିଙ୍ଗ ସବୁ ଭକ୍ତି ଠାକୁରଙ୍କର ୱାଡ଼ିଙ୍ଗ କୁହନ୍ତି, ମାୟା କୀର୍ତ୍ତନକୁ ଯଦି ଆମେ କୃଷ୍ଣ କୀର୍ତ୍ତନ ବୋଲି ଭ୍ରମ ଭ୍ରମ କରିବା, ସର୍ପରେ ରଜୁ ଭ୍ରମ ଭଳିଆ ହବ, ହେଲା ସର୍ପଟା ରଜୁଟା ସର୍ବଭ୍ରମ କଲା ଭଳିଆ, ସେଭଳିଆ ଭୁଲ ଜିନିଷ। ମାୟା କୀର୍ତ୍ତନଟା କେବେ ଶୁଦ୍ଧ ଭକ୍ତ ମାନେ ତା ମାନେ ଯେ ଆମେ କୀର୍ତ୍ତନ କରିବାନି, କିନ୍ତୁ ସବୁବେଳେ ମନେ ରଖିବା ଦରକାର ଶୁଦ୍ଧ ଜିନିଷଟା କ'ଣ, ସେଇଟା ଆଚାର୍ଯ୍ୟମାନଙ୍କର କୀର୍ତ୍ତନ ଆଚାର୍ଯ୍ୟ ତା ମାନେ ଯେ ଆମେ ତୁମକୁ ଶୁଦ୍ଧ ନୁହେଁ, ଆମ କାଗଜରୁ କୀର୍ତ୍ତନ ଶୁଣିବେନି, କି ଶୁଦ୍ଧ ଭକ୍ତ ନାହାନ୍ତି ମୁଁ କାଗଜର କଥା ଶୁଣିବିନି, ତାର ନେଗେଟିଭ ତାଥିରେ ବିପରୀତ ଭାବରେ ନେବା ଉଚିତ ନୁହେଁ। ମୁଖ୍ୟ ହେଉଛି ଉଦ୍ଦେଶ୍ୟ ହେଉଛି ମୁଁ କେମିତି ଶୁଦ୍ଧ ହେବି, ମୁଁ ସେ ମାୟାର କୀର୍ତ୍ତନ ଅର୍ଥ ନାମ ଲାଭ ପୂଜା ପ୍ରତିଷ୍ଠା ଭୋଗ ମୁଖ୍ୟ ବାଞ୍ଛା ରହିଲେ ସେଇଟା ମାୟାର ଜିନିଷ ହେଲା, ସେଇଟା କୀର୍ତ୍ତନ ହଉ ପ୍ରବଚନ ହଉ ଯାହା ବି ସେପାରେଟ ମୋଟିଭ ରହିଲା, ଗୁରୁକୃଷ୍ଣଙ୍କ ପ୍ରତିବିଧାନ ବ୍ୟତୀତ ଅଲଗା ଯେକୌଣସି ମନୋଭାବ ରହିଲା ସେଟାକୁ ମାୟା ବୋଲି ଧରା। ଏଇଟା ଆଚାର୍ଯ୍ୟମାନଙ୍କ ଷ୍ଟେଟମେଣ୍ଟ। ମାୟାଟା କ'ଣ? ସ୍ତ୍ରୀ ପୁତ୍ର କନ୍ୟା ଧନ ଯେମିତି ଗୋଟେ ଜୀବକୁ ମୋହିତ କରିଦିଏ, ଏଇଟା ବି ତୁମକୁ ମୋହିତ କରିଦେବ, କାହିଁକି ତୁମର ସବୁ ଭକ୍ତ ବେଶ ଥିବ, ପ୍ରଚାର କରୁଥିବ, ସବୁ କରୁଥିବ, ମତି ଆଉ ଗୁରୁକୃଷ୍ଣଙ୍କ ପାଖରେ ନଥିବ, ତାଙ୍କ ପ୍ରତି ଗୋଟେ ଆକର୍ଷଣ, ସେଇଟା ତ ଜୀବନର ସବୁଠୁ ବଡ଼ କଷ୍ଟ। ତେଣୁ ଶ୍ରଦ୍ଧା ନଥାଏ, ଆକର୍ଷଣ ନଥାଏ, ଠେଲି ବୋଲି ତୁମେ କେତେ ଏମିତି ବଞ୍ଚିବ? ଆତ୍ମତତ୍ଵ, ଏଇ ଆତ୍ମତତ୍ଵ କଥା କହୁଥିଲେ, ଆତ୍ମତତ୍ଵଟା ସେଇ ଜଡ଼ଭରତ କଥାରେ ଏଠି ପଳେଇ ଆସିଲି, ଜଡ଼ଭରତ ଲାଷ୍ଟ କହେ, କାରଣ ଏଇ ଆଶ୍ଚର୍ଯ୍ୟ ହେଇଗଲେ ନା, ଏଭଳି ଆତ୍ମତତ୍ଵବିତି ଲୋକ ପାଟି ବନ୍ଦ କରିକି ବୁଲୁଛନ୍ତି, ମୁଲକ ନାହିଁ ବୁଲୁଛନ୍ତି, ଧାର ବୋହିବା ପାଇଁ ମୁଁ ଲଗେଇଦେଲେ ବୁଲୁଛନ୍ତି, କାରଣ ଆମେ ଗୋଟେ କିଛି ଜାଣିଲା ପରେ ଗୋଟେ ଭୁଲ, ଠିକ ଏଇଟା ଗୋଟେ ଭୁଲ, ଏଇଟା ଏଇଟା ଠିକ୍ଟା, ଏଇଟା ଗୋଟେ କାହିଁ କରିବାକୁ ଯିବି, ଏମିତି କାହିଁ କରିବାକୁ ଯିବି, କେତେ ଦୋକାନ ଭଡ଼ବାଡ଼ି ବୁଦ୍ଧି ଆମର ଆସୁଛି, ଏଇଟା ଏଇଟା ତ ଠିକ୍ ନୁହେଁ, ଏଇଟା ତ ଭୁଲ ଜିନିଷ, ଏଇଟା ଆଚାର୍ଯ୍ୟମାନେ କହିଛନ୍ତି ଯେ ସିଏ କ'ଣ ଜାଣିନଥିଲେ କି, ସେ ତ କଥା ମୁଁ ଗୋଟେ କର୍ମୀର କାହିଁକି ଭାର ବୋହିବାକୁ ଯିବି, ନାଇଁ ସେ ସବୁ ବା କୃଷ୍ଣ, ସବୁ କୃଷ୍ଣ ବ୍ୟବସ୍ଥା, ଆଉ ଏଇଟା କୃଷ୍ଣ ଡାକୁଛନ୍ତି ମୋତେ ବାହାର ବୋହିନି ଚାଲ, ଆଉ ଯେତେବେଳେ ତାଙ୍କୁ ଭାଇମାନେ ଜଗେଇଲେ ବିଲରେ କୃଷ୍ଣ ଡାକୁଛନ୍ତି, ଆଉ ଯେତେବେଳେ ତାଙ୍କୁ କାଳିଙ୍କ ପାଖକୁ ବଳି ନେବାକୁ ଗଲେ ସବୁ, ସେଇ ହେଉଛି ପ୍ଲାଟଫର୍ମ, ଆତ୍ମ ପ୍ଲାଟଫର୍ମ, ଆତ୍ମ ପ୍ଲାଟଫର୍ମ କେମିତି ଜାଣିବ, ଦୁଇ ତିନିଟା ଚରିତ୍ର ଭାଗବତରୁ ଜାଣିବ, ଗୋଟେ ହେଲା ଅବଧୂତଙ୍କର ଚରିତ୍ର, ଧ୍ରୁବ ମହାରାଜ ଅବଧୂତଙ୍କ ସାର ମିଶିଥିଲେ ତାଙ୍କର କଥା, ଏଠି ଭରତ ମହାରାଜଙ୍କର କଥା, ତାଙ୍କ ସବୁ ଆତ୍ମସ୍ଥିତିର ସବୁ ଜିନିଷ ଗୁଡ଼ା ସବୁଥିରେ ଭାଗବତର କେମିତି ସବୁ ପ୍ରବଚନ ଗୁଡ଼ିକ, ମୋର ତ ଭାଗବତ ପ୍ରତି ଗୋଟେ ସ୍ୱତନ୍ତ୍ର ଇଏ ଲାଗେ, ଭଲ ଲାଗେ ଆଉ, କିନ୍ତୁ ଗୀତାର ଜିନିଷ ହେଉଛି ସବୁ ଗୀତା ପୋଷଣ କରୁଛି, କାରଣ ଭାଗବତର ଯେ ତତ୍ତ୍ୱ ରହୁଛି ଗୀତାର ତତ୍ତ୍ୱ ସହିତ ତାର ପୋଷଣ ତାର ରହିଛି, ଆତ୍ମ ଜିନିଷଟା ଏଥିରୁ ସବୁ ବାହାରିଛି ନା, ଆତ୍ମାର ଯେ ଗୁଣ ଗୁଡ଼ା କୁହାଯାଇଛି ଏଥିରୁ ଗୀତା ସିନେମା ଭେସି ଦେବ, ଆତ୍ମାର ଯେଉଁ ଦ୍ୱାଦଶ ଗୁଣ ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷାରେ, ଆତ୍ମାର ବାରଟା ଗୁଣ ଅଛି ନା ସେଠି, ସେଇଟା ସେ ଏଇ ଗୀତାର ସାଙ୍ଗେ ମିଳିବ, ଆତ୍ମାର ଗୁଣକୁ ନେଇଯାଅ ହିରଣ୍ୟକଶ୍ୟପ ଚରିତ୍ରକୁ, ଆତ୍ମାର ଗୁଣକୁ ନେଇଯାଅ ବସୁଦେବଙ୍କ ଚରିତ୍ରକୁ, ମିଶେଇ ଦେବ ନା ସବୁ ଦେଖିବ ସବୁ ମିଶିଯିବ, ଏ ଶବ୍ଦ ଗୁଡ଼ିକ ସେଠି ସବୁ ପ୍ରୟୋଗ ହୋଇଛି, ସର୍ବଗ ଅବିଚ୍ଛିଦ୍ୟ ଅବିଚ୍ଛେଦ୍ୟ ଏସବୁ ଲାଗିଛି ନା, ଶାସ୍ତ୍ରଙ୍କୁ ତୁମେ କରୁଣା ମାଗିବାକୁ ପଡ଼ିବ, ଯେତେବେଳେ ପଢ଼ୁଛ ସେତିକି ପଢ଼, ଯାହା କର ଚିନ୍ମୟ ବୁଦ୍ଧି କେମିତି ଶାସ୍ତ୍ର ପ୍ରକଟ ହେବେ, କ'ଣ ସବୁ ପଢ଼ିକି ମନେ ରଖାଯାଏ ବୋଲି ଭାବୁଛ ନା, କ'ଣ ପଢ଼ିକି ସବୁ ଜିନିଷ କିଛି କରାଯାଏ, ସେ ପ୍ରକଟ କରିକି ବୁଦ୍ଧି ଦେଇଦେବେ, ସେ ଦେଖେଇଦେବେ ଏଇଟା ଏଇଠି ଗୀତାର ଅଛି, ଏଇଟା ଏମିତି ଅଛି, ଏତେ ଯାଏ ଗୋଟେ ଗ୍ରନ୍ଥ କୀଟ ଭଳିଆ 24 ଘଣ୍ଟା ପଢ଼ିଲେ ଯେ ତୁମର ହେଇଯିବ ସେମିତି କିଛି ମାନେ, ତାଙ୍କର ଦୟା ଗୁରୁ ବୈଷ୍ଣବଙ୍କର ଶାସ୍ତ୍ରଙ୍କର ପାଇଁ ସେ ସ୍ୱତନ୍ତ୍ର ଜିନିଷ, ସେ କାଗଜ ପ୍ରକାଶିତ ହେବେ ଆଉ ସେମିତି କିଛି ମନେ ରଖିଥିଲେ ତୁମେ ଏଇଟା ସବୁ କାରଣ ଥିଓରିଟିକାଲ କିଛି ପଢ଼ିକି ସେଟା ମୁଣ୍ଡରେ ରଖିଛ, କିନ୍ତୁ ପ୍ରାକଟ୍ୟ ଜିନିଷରେ ଯେଉଁ ଜିନିଷ ଗୁଡ଼ାକ ତା ତତ୍ତ୍ୱ ରହସ୍ୟ ଗୁଡ଼ାକ କେଉଁଠି ରହୁଛନ୍ତି ସେଇଟା ତୁମେ ଧରିପାରିବନି, ସେ ନିଜେ ପ୍ରକାଶିତ ଥାଏ। ସେଥିପାଇଁ କାଟିଦେଲେ ସେ ଶ୍ଳୋକ ରାମାଚାର୍ଯ୍ୟ ମାନେ ଆଉ ଭକ୍ତି ଆମ ଭାଗବତ ଗ୍ରାହ୍ୟ ନଚ ବୁଦ୍ଧିଆ ନଚ ଟିକୟା, ତୁମେ ଭାବରେ ଟୀକା ପଢ଼ିଦେଲେ ତୁମେ ଲୋକମାନେ ଭାରି ଇଣ୍ଟରେଷ୍ଟ, ମୁଁ ଟୀକା ପଢ଼ିବି, ଟୀକା ପଢ଼ି କ'ଣ ପଢ଼ି ଦେଇଯିବୁ, ଟୀକା ପଢ଼ି ବୁଦ୍ଧୁ କେତେ ଟୀକାକାରକୁ ଆଣିଲ ଦେଖିବା, ସେ ଉପରେ ଥିଲା ବେଳେ ସେ ସାର୍ ମୁଁ କିଛି ସଂସ୍କୃତ ପଢ଼ିନି ସାର୍ ସେଇଆ କହିବେ, ଆଉ ସେ ତାଙ୍କରି ପାଖରେ ତାଙ୍କର ଭାଇର ସାନ ଭାଇର ଝିଅଟା ମାନେ ସାନ ଭାଇର ବୋହୁଟା ସେ ବିବାହ ହେଇଛି, ଶିଶୁକୁ ସଂସ୍କୃତ, ତେଣୁ ମୁଁ ଯେତେବେଳେ ନୂଆ ନୂଆ ଟୀକା ଇଏ କରୁଥିଲି ମୁଁ ଯେଉଁ ଯେଉଁ ସଂସ୍କୃତ ମନ ନ ବୁଝିପାରେ କାରଣ ଆଉ ପାଖରେ ତ କିଏ ନାହିଁ, ଖାଲି ପଚାରିବା ତ ଶବ୍ଦଟା, ମୁଁ କହି ସାର୍ କହିବି ତାଙ୍କୁ ଟିକେ କହିଦେବୁ, ତ ମୁଁ ମାସେ 1.5 ମାସ ରହିଲି, ସେ ତା ମୁଁ ତାକୁ ପଚାରି ଏଇ ଆର କଥା କ'ଣ କହିଲ, ସେ କହ ମୁଁ ଏଇଟା କିଛି କହିପାରିବିନି, ମୁଁ ତୁମେ ପିଜି କରୁଛ, ସେ କିଛି ବି ସଂସ୍କୃତ ଟିକେ ପଢ଼ିପାରିନି, ଆଉ ସେ ସାର୍ ମୋତେ କୁହନ୍ତି ତୁମର ଭାଗବତ ଦୟା ତୁମେ ପାଠ କିଛି ପଢ଼ୁନ, ମୁଁ କିଛି ବ୍ୟାକରଣ ପଢ଼ୁନି କିଛି ମାନେ, ଭାଗବତ ମୁଁ ତୁମେ ପଢ଼ି ଦେଉଛ କ'ଣ ବୁଝି ଦେଉଛ ମାନେ, ଆଜ୍ଞା ସେ ଭାଗବତ ଗୁରୁଙ୍କର ଦୟା ଟିକେ ମୁଁ କହିଦେଉଛି ଆଉ, ଭାଗବତର ଦୟା ଅଛନ୍ତି ନା, ଆଚାର୍ଯ୍ୟ ଗୁରୁଙ୍କର ଦୟା ଅଛନ୍ତି ନା, ଆଚାର୍ଯ୍ୟ ଗୁରୁଙ୍କର ଦୟା ନହେଲେ ହବନି, ବୁଦ୍ଧି ଦ୍ୱାରା ସବୁ କିଛି ହୁଏନି, ଲୋକମାନେ ଭାବନ୍ତି ହଁ ବହୁତ ପଢ଼ୁଛନ୍ତି, ନାଇଁ ମୁଁ କେତେ ସମୟ ପଢ଼ୁଛି, ସେଟା ସବୁ ଭୁଲ ଧାରଣା, ସବୁ ପଢ଼ାରେ ପାଇନି, ସେବାର ମୁଁ ସବୁ ପାଇଛି, ତୁମେ ପଢି ପଢି ବୁଢ଼ା ହେଇଗଲେ ତୁମେ ପାଇପାରିବନି ସେ ଜିନିଷ, ସେ ସାଧୁଗୁରୁଙ୍କର ବୈଷ୍ଣବମାନଙ୍କର ଗୁରୁଙ୍କର ଆଚାର୍ଯ୍ୟଙ୍କର ସବୁ କୃପା ଅଛି ନା, ସେଇଟା ମାନିବାକୁ ପଡ଼ିବ ତୁମକୁ, ମୋର ବଡ଼ ଆମ ପାଇଁ ମୁଁ କହୁନି, କିନ୍ତୁ ତାଙ୍କ କୃପାଟା ବଡ଼ ଜିନିଷ, ଯେଉଁଠିକୁ ତୁମେ କଥା କୁହ ଯାହା କୁହ ଯେଉଁ ଜିନିଷ କେଉଁ ଇଣ୍ଟେଲିଜେଣ୍ଟ କେଉଁଠି ଆସିବ କେଉଁଠି ବୁଦ୍ଧି କ'ଣ କହିବାକୁ ପଡ଼ିବ ସେଇଟା ସବୁ ତାଙ୍କ ଦ୍ୱାରା ଆସେ, ହେଲା ଆମେ ପ୍ରସ୍ତୁତ ହେଇକି କିଛି କହିବନି, ତୁମେ ନୋଟ୍ସ ବନେଇକି ଯାଇ ତୁମେ ପ୍ରବଚନ ଦିଅ କିଛି ହବନି, ଆମେ ନୋଟ୍ସ ବନେଇକି ଆମକୁ ତ 1000 ନୋଟ୍ସ ବର୍ତ୍ତମାନ ବି ଅଛି, ସେ ଖାତା ବର୍ତ୍ତମାନ ଦରକାର ହିଁ ନାହିଁ, ସେ ଦେଇଦେବେ ଜ୍ଞାନ ଯଦି ଖୁସି ଅଛନ୍ତି ତାଙ୍କର ଆଜି ଖୁସି ହେଇଗଲେ ସେ କିଛି ଦେବେ, ତ ସମସ୍ତଙ୍କୁ ସେଇ ପଥରେ ଯିବାକୁ ପଡ଼ିବ, ତୁମେ ଚାହୁଁଛ ବି କିଛି କରିବା ପାଇଁ ତାକୁ ପ୍ରାର୍ଥନା କର, ତାଙ୍କର ସେବା କର, ସେ ତୁମକୁ ରିଭିଲିଂ କରିଦେ ତୁମର ଯୋଗ୍ୟତା ହିସାବରେ, ଆଉ ସେଇଟା ହିଁ ସକ୍ସେସ, ତୁମର ଜୀବନର ଲାଭ ହବ ଅନ୍ୟମାନଙ୍କର ଲାଭ ହବ, ଏଥିରେ ବଢ଼ିବାନି ଜିନିଷ କିଛି ନାହିଁ, ଏମିତି ନାହିଁ ଯେ ଆମେ ଶ୍ରଦ୍ଧା କରିବାନି ଭାଗବତ ପଢ଼ିବାନି, ନା ପଢ଼ ଶ୍ରଦ୍ଧା କର, କିନ୍ତୁ ଶାସ୍ତ୍ରମାନଙ୍କର କୃପା ଗୋଟିଏ ରହିଛି, ଗୁରୁ ବୈଷ୍ଣବଙ୍କର କୃପା ରହିଛି, ରାଜା ରଘୁଗଣ ପ୍ରବଚନ ଗୋଟିଏ ଶୁଣିଲେ କିନ୍ତୁ ଭରତ ମହାରାଜ ଇମ୍ପ୍ରେସ୍ଡ ହେଇଗଲେ ତାଙ୍କ ଉପରେ, କାହିଁକି ଜଣେ ରାଜା ଏତେ ଦୈନ୍ୟରେ ଜିନିଷଟା ଶୁଣୁଛନ୍ତି ପ୍ରଶ୍ନ କରୁଛନ୍ତି, ତାଙ୍କ ଗୋଟେ ବ୍ଲେସିଂସ ଆସିଗଲା, ତାଙ୍କର ଅହେତୁକ କୃପା ଗୋଟେ ପାଇଗଲେ, ଆଉ ସେ ବୈରାଗ୍ୟ ସେଇଟା ରାଜାଙ୍କୁ ଗୋଟେ ଓଲ୍ହେଇ ଦେଇକି ସେ ଦ୍ୱିତୀୟ ଜଡ଼ବ୍ରତ ହେଇଗଲେ, ଆଉ କ'ଣ ଆପଣ ବଣରୁ ଫେରିଲେ ନା କ'ଣ, ସେ ବଣରେ ବଣରେ ରହିଗଲେ ଜୀବନ କାଟିଦେଲେ ଆତ୍ମତତ୍ଵ ଏମିତି ପାଇଲେ, ରାଜା ରଘୁଗଣ ପାଲିଙ୍ଗି ସେଠି ରହିଗଲା, ସେ ସେବକମାନଙ୍କୁ ପଠାଇଦେଲେ, ରାଜା ରଘୁଗଣଙ୍କ ମୁକୁଟ ସହ ସେଠି ରହିଗଲେ, ସେ ବାସ ସିନ୍ଧୁ ସୌପରି ପ୍ରଦେଶ ଯାଉଛନ୍ତି ସେ ଭେଟିବା ପାଇଁ, ମୁନିଙ୍କ ଆଶ୍ରମ କପିଳ ମୁନିଙ୍କ ଆଶ୍ରମ ଯାଉଥିଲେ ନା କୁଆଡ଼େ ଯାଉଥିଲେ, ଆଉ କପିଳ ମୁନିଙ୍କ ଆଶ୍ରମ ଯାଉଥିଲେ, ସେ କ'ଣ ଏମିତି ରାଜା ଥିଲେ ନା କ'ଣ, କପିଳ ମୁନିଙ୍କ ଆଶ୍ରମ ଯାଉଥିଲେ କପିଳ ମୁନିଙ୍କ ସଙ୍ଗ କରିବା ପାଇଁ, ବାଟରେ ଭେଟିଗଲେ ରାଜାର ଏ ଭରତ ମହାରାଜ, ସେଇଠି ହେଇଗଲା ସବୁ, ସେଇଠି ହିଁ ତାଙ୍କୁ ଭରତ କରିଦେଲେ, ଦ୍ୱିତୀୟ ଭରତ ତିଆରି କରିଦେଇ ଚାଲିଗଲେ, ପୁଣି ଚିନ୍ତା ବି କଲେ ନାଇଁ ଇଏ ମୋ ଚେଲା ରହିଲା କ'ଣ କରିବ, ସିଧା ଆତ୍ମତତ୍ତ୍ୱ ଦେଲେ, ଇଏ ବି ଆତ୍ମତତ୍ତ୍ୱ ହେଇଗଲେ ଚାଲିଲେ ଭରତ ମହାରାଜ, ପୁଣି ସେଇଠି ସେ କହୁଛନ୍ତି ଭରତ ମହାରାଜ, ଭରତ ମହାରାଜ ଭରତ ଥିଲି, ତାପରେ ସେଠି ଆପଣ ଏମିତି ସବୁ ଏ ଜ୍ଞାନ ଗୁଡ଼ା କେଉଁଠି ପ୍ରାପ୍ତ ହେଲେ, ବହୁତ ଲୋକ ଭାବନ୍ତି ଜ୍ଞାନ ଗୁଡ଼ା କହି କେଉଁଠି ମିଳୁଛି, ଆରେ ସେଟା ନାହିଁ, ପ୍ରଭୁପାଦଙ୍କର ଯଦି ତୁମେ କନ୍ଭରସେସନ୍ ପଡ଼ିବ, ପ୍ରଭୁପାଦ ଯେଉଁ ସବୁ କଥା କହୁଛନ୍ତି, ତୁମେ ଯଦି କେଉଁ ଶାସ୍ତ୍ର, ସେଟା ଶାସ୍ତ୍ରରେ କିଛି ନାହିଁ, ସବୁ ଶାସ୍ତ୍ରରେ ନଥାଏ, ସାଧୁ ପାଖରେ କିଛି ଥାଏ, ସାଧୁର ମମତା ରହିଛି, ତ୍ୟାଗ ରହିଛି, ସେ ଭଗବାନଙ୍କୁ ଭଲ ପାଉଛି, ତାକୁ ଭଗବାନ ଦେବେନି, ତାଙ୍କ ପାଖରେ ବିଜ୍ଞାନ ଅଛି ସାଧୁ ପାଖରେ, ସେ ବିଜ୍ଞାନଟା ପରିବର୍ତ୍ତନ କରେ, ଜ୍ଞାନ କ'ଣ, ଜ୍ଞାନ ତ ସବୁ ବହି ତୁମେ ଯେଉଁ ପ୍ରବଚନ ଦେଉଛ, ଆମେ ଯେଉଁ ପ୍ରବଚନ ଦେଉଛେ, କିନ୍ତୁ ବାହାର ଲୋକ କହିବେ ଆମଠୁ ଭଲ ଭଲ ପ୍ରବଚନ କହିଲେ, ଲୋକ ଯେଉଁ ଗପ ହପ ରାମାୟଣ ମହାଭାରତ ଗୀତ ଗାଇକି ତୁମେ ବୋଡ଼ି ଦେବେ, ତୁମେ ମେଣ୍ଡାଲ ବସ ସେ ତୁମକୁ ଦେବେ, ଏତେ ତାଙ୍କର ସୁନ୍ଦର କଣ୍ଠ ଉଚ୍ଚାରଣ କରିକି ଶ୍ଳୋକ କହିକି ସେ କ'ଣ ସବୁ ପ୍ଲାଟଫର୍ମ ସ୍ପିକର, ସେମାନେ ଆତ୍ମତତ୍ତ୍ୱ ଆମ ପରମ୍ପରା ଶିକ୍ଷାଟା ଅଲଗା ନା, ଆମର ଏଟା ଭାଗବତ ଜିନିଷଟା ରିଭିଲ ପ୍ରୋସେସ୍ଟା, ଆମର ଶ୍ରଦ୍ଧା କରିବା ସବୁ କରିବା, କିନ୍ତୁ ଏଇଟା ପ୍ରକଟ ଜିନିଷଟା ଆମ ହୃଦୟକୁ ଏଇଟା ସ୍ପର୍ଶ କରିବ, ଆଉ ସେବନମୁଖୀ କରିବ, ଶାସ୍ତ୍ର ଯଦି ଆମକୁ ସେବନମୁଖୀ ନ କଲା, ଗୋଟେ ଗୁରୁ ବୈଷ୍ଣବଙ୍କ ପାଇଁ ଭଗବାନଙ୍କ ପାଇଁ ପ୍ରୀତିବିଧାନ ପାଇଁ ଆମର ହୃଦୟଟା ନ କାନ୍ଦିଲା, ସେ ଶାସ୍ତ୍ର ଆମ ଆଉ କ'ଣ ଲାଭ ହେଲା, କ'ଣ ଆମେ ବକ୍ତା ହେଇଛି କି ଲୋକଙ୍କୁ ବୁଝେଇବା ପାଇଁ, ସେଟା ସେଟା ପ୍ରୋସେସ୍ ନୁହେଁ, ବୁଝିବା ଦରକାର, ଯୁବକମାନେ ଆସୁଛନ୍ତି, ବହୁତ ସୁନ୍ଦର ଇସ୍କନ ପ୍ରଚାର ହେଉଛି, ବହୁତ ଭଲ, ଆମର ଦରକାର ବି ଅଛି। ସମାଜରେ ଲୋକମାନେ ବହୁତ କଷ୍ଟ କରୁଛନ୍ତି, ତାଙ୍କ ଭବିଷ୍ୟତ କ'ଣ ହେବ ହିସାବ ବି ନାହିଁ, କିନ୍ତୁ ମନେ ରଖ ତୁମେ ଯାହା କରୁଛ ଉନ୍ମୁଖୀ ହୁଅ ଗୁରୁ ବୈଷ୍ଣବଙ୍କ ଆଡ଼ୁ। ଯଦି ଗୁରୁ ବୈଷ୍ଣବ ଉନ୍ମୁଖୀ ନ ହେଇପାରିଲ, ତାଙ୍କର ପ୍ରତିବିଧାନ ପାଇଁ ତୁମ ହୃଦୟଟା କାନ୍ଦୁନି, ଆଉ ତୁମର ସେ ଜିନିଷଟା ତୁମ ସବୁ ନିଜ ପାଇଁ କ'ଣ ହେଇଯିବ, ସେଇଟା ବେଶୀ ଦିନ ନୁହେଁ, ହବନି। ଏଇଟା ଆମର ମୁଖ୍ୟ ଜିନିଷ ହେଲା, ଆମେ ଗୋଟିଏ ଫୋକସ୍କୁ ରଖ, ଆମେ ଯାହା କରୁଛନ୍ତି ଯିଏ ସମସ୍ତେ ଗୋଟିଏ ଜିନିଷ ପାଇବା ପାଇଁ, କ'ଣ ପାଇବା ପାଇଁ, ପ୍ରେମ ଭକ୍ତିଟା ପାଇବା ପାଇଁ, ପ୍ରେମ ଭକ୍ତିଟା ପାଇବା ପାଇଁ, ମୋର କେମିତି କୃଷ୍ଣଙ୍କ ଚରଣରେ ଭକ୍ତି ଟିକେ ହବ, ତାଙ୍କ ପ୍ରତି ମମତା ଆସେ। ଭକ୍ତିଟା କ'ଣ, ତାଙ୍କ ପ୍ରତି ମମତା, ମମତା ଗୁରୁଦେବ କୁହନ୍ତି ମମତା ଆତିଶଯ୍ୟ, ମମତାଟା ଅତିଶଯ୍ୟ, ଅତ୍ୟନ୍ତ ମମତା, ଯେମିତି ସ୍ତ୍ରୀ ପୁତ୍ର କନ୍ୟା ପ୍ରତି ଗୋଟେ ଅତ୍ୟନ୍ତ ମମତା, ତା ଛୁଆ ଆତିଶଯ୍ୟତା କୁହାଯାଏ, ଗୁରୁଦେବ ସେଟା କୁହନ୍ତି ଆତିଶଯ୍ୟ ମମତାର ନାମ ପ୍ରୀତି। ଯେଉଁ ସବୁ ଉଜ୍ଜଳ ନିରମଣୀରେ ଯେଉଁ ସବୁ ବ୍ୟାଖ୍ୟା ରୂପକୁ ସେମାନେ ସବୁ ଦେଇଛନ୍ତି, ଆସିଥିଲା ଆଜିକାଲି ସବୁ ଡିସ୍କସନ୍ କରିହବନି, ଏତେ ପ୍ରୀତି ଅଧିକା ହେଇଯାଏ, ଆଉ ତା କୃଷ୍ଣଙ୍କ ବିନା ସେ ତାଙ୍କୁ ପାଗଳ ଲାଗେ, ଯେମିତି ମାଧବେନ୍ଦ୍ର ପୁରୀ ଅଜାଜିତ ବୃତ୍ତି ମହାପୁରୁଷ ପାଇଁ ବିଚୁ ପୁରା ମାନେ ଆଜି ଅଲଗା କଥା ଚାଲିଗଲା, ଠିକ୍ ଅଛି। ମାଧବେନ୍ଦ୍ର ପୁରୀ ଯେତେବେଳେ ଆସୁଛନ୍ତି ମହାପୁରୁ, ଯେତେବେଳେ ରେମୁଣା ଆସି ପହଞ୍ଚନ୍ତି ନିତ୍ୟାନନ୍ଦଙ୍କୁ, ନିତ୍ୟାନନ୍ଦପୁରକୁ ଅଛନ୍ତି, ସମସ୍ତ ଭକ୍ତମାନଙ୍କ ସହିତ ଏ ଚରିତ୍ରକୁ ଆଲୋଚନା କରୁଛନ୍ତି, ସେଠି ଲାଷ୍ଟକୁ ମାଧବେନ୍ଦ୍ର ଚରିତ୍ର କହିସାରିକି ମହାପୁରୁ କହୁଛନ୍ତି, ଶୁଣ ଶ୍ରୀପାଦ, ଶ୍ରୀପାଦ ତୁମେ କର ହଉ ବିଚାର, ତୁମେ ଟିକେ ବିଚାର କଲ, ଚରିତ୍ରଟା କହିଦେ କି ବିଚାରଟା କରୁଛ, ଗୋଟେ ଜିନିଷକୁ ତୁମେ କହୁଛ ତାର ତତ୍ତ୍ୱ ରହସ୍ୟଟା କୋଉଠୁ ରହିଛି, ହଁ ତତ୍ତ୍ୱ ରହସ୍ୟ ଜାଣ ତୁମେ ଭଜନ କରିପାରିବେ ତତ୍ତ୍ୱ, ଯେମିତି ଗୁରୁ ଆମେ ଜାଣିଛେ ଗୁରୁ ଗ୍ରହଣ କଲେ, ଗୁରୁ ତତ୍ତ୍ୱ ରହସ୍ୟଟା କ'ଣ, ଗୁରୁଙ୍କ ପାଖରେ କ'ଣ ରହିଛି, କ'ଣ ସମ୍ପତ୍ତି ରହିଛି, କ'ଣ କୃପା ରହିଛି, ସେ କୃପାର ସ୍ୱରୂପଟା କ'ଣ, ରହସ୍ୟଟା ଜାଣିଲେ ତୁମର ସିକ୍ରେଟ ଲୋକ କୁହନ୍ତି, ତୁମର ସବୁଆଡ଼େ ଗୋଟେ ସିକ୍ରେଟ ଲାଗିଲେନି କ'ଣ, ଏବେ ଗୋଟେ କ'ଣ ମୋବାଇଲରେ ସିକ୍ରେଟ କୋଡ୍ ନା କ'ଣ, ଏ ଯୋଉ ଟଙ୍କା ରଖୁଛି ସିକ୍ରେଟ କୋଡ୍ ତାକୁ କହୁଛି, ଆଉ ଏଇ ଆମର ସେ ବ୍ୟାଙ୍କ ଗୁଡ଼ାକରେ ସମୟ ଇନଫର୍ମେସନ ଆମକୁ ଦିଆସୁଛି, ଆଉ କିଏ କୋଡ୍ କାହାକୁ ଦିଅ ନା, ଓଟିପି ତୁମରି ପାଖକୁ ଆସିବ, ଏଟା ସିକ୍ରେଟ ଜିନିଷଟା ତୁମେ ରଖିଛ, ଆଉ ସେଗୁଡ଼ା ତ ମୋତେ ଆସୁ, ମୋତେ ଏଇଟା ତ ଭକ୍ତି ସହିତ ଯୋଡ଼ା ହେଇଛି, ଆଉ ସିକ୍ରେଟ ଜିନିଷ ସିଏ କହିଦେଉଛି, ତୁମର ଏଠି ଆକାଉଣ୍ଟ ହଉଛି ସିକ୍ରେଟ, ଏଟା କାହାକୁ ଦିଅନି, ଆଉ ତୁମେ କାହାକୁ ଦବ, ତୁମେ ତୁମେ ଓଟିପିଟା ଯୋଉ କ'ଣ ଓଟିପି ଯୋଉ କ'ଣ ଏଟା ଗୋଟେ ସିକ୍ରେଟ କୋଡ୍ କାହାକୁ ଦବ, ଯିଏ ତୁମର ଅତି ବିଶ୍ୱାସ, ସେ ତୁମ ଟଙ୍କାରେ ହାତ ମାରିବନି, ସେ ତୁମ ଜିନିଷକୁ ଡିଲିଂସ କରିବ, ଏଇଟା ତ ଗୁରୁ ଶିଷ୍ୟ ସମ୍ପର୍କଟା, ଆଉ କ'ଣ ସେ ବ୍ୟାଙ୍କ ଆକାଉଣ୍ଟରେ ତ ଆସେ ପିଲା କି ଡିପୁଟ କରନି, ଇସ୍କନ ଆକାଉଣ୍ଟ ଆସିବ ସେ ମେସେଜଟା, ଏଇ ତ ହଉଛି କାମ, ଆଉ କ'ଣ ଏଇଭଳିଆ ହଉଛି କାମ, ସିକ୍ରେଟ ଜିନିଷ କିଏ କିଏ କାହାକୁ ଦେଇଦେବ, କିଏ ଦେବେନି, ଗୁରୁ ସେମିତି ଦିଅନ୍ତି କାହାକୁ ଦେ, ଯାହାକୁ ସେ ବିଶ୍ୱାସ କରିଦେବେ, ସେ ଓଟିପି ତୁମର ଯୋଉ କ'ଣ ଆସୁଛି ସବୁ ସିକ୍ରେଟ କୋଡ୍ ସବୁ ଦେଇଦେବେ, ଆଉ କ'ଣ ତୁମର ଉଠିଲା ଏଇଟା, ଆଉ କ'ଣ ପରମ୍ପରା ଜିନିଷଟା ସବୁ ବୁଝେ ଜିନିଷ ଗୁଡାକ ନା, ଏଗୁଡ଼ାକ ସବୁ କି ପଏଣ୍ଟ ଗୁଡାକ ଅଛି ନା, ଆଉ ତୁମେ ମୋଟା ବୋଧିଆ ଭଳିଆ ପଢି ପାଡ଼ିକି ସବୁ ଦାନ୍ତ, ତୁମ ଦାନ୍ତ ଭାଙ୍ଗିଗଲେ ବି ତୁମେ ଅଜାର ଭକ୍ତ ହେଲେ ବି ତୁମେ କ'ଣ ତୁମେ ସିକ୍ରେଟ ଜାଣିପାରୁନ, ଆଉ ଏଇଟା ଗୁରୁ ବୈଷ୍ଣବ ପ୍ରତି ପ୍ରୀତି ଆତିଶଯ୍ୟଟା ରହିବା ଦରକାର ଅଛି, ନହେଲେ ତୁମର ଯାହା ସବୁ ଜିନିଷଟା ରହିଛି ଆଉ ସେଥିରେ ପ୍ରେମ ଭକ୍ତିଟା ହେଇପାରିବନି, ନଷ୍ଟ କିଛି ହବନି, ଭକ୍ତି କରିଛ ନଷ୍ଟ କ'ଣ, କିନ୍ତୁ ପ୍ରେମ ଭକ୍ତି ଯେଉଁ ଶୁଦ୍ଧ ଭକ୍ତିଟା ତୁମେ ପ୍ରାପ୍ତ ହେଇପାରିବନି, ଯେଉଁଟାକି ଆମ ଚରମ ଲକ୍ଷ୍ୟ, ଯାହା ପ୍ରଭୁପଦ କୁହନ୍ତି ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଭଗବାନ ଧାମକୁ ଆମେ ଯାଇପାରିବାନି, ପ୍ରଭୁପଦଙ୍କର ଲେଟର ଗୋଟେ ଏତେ ସୁନ୍ଦର ସୁନ୍ଦର କଥା ସବୁ ରହିଛି, ପ୍ରଭୁପଦ ମାନେ ସମସ୍ତଙ୍କୁ ସବୁବେଳେ ସେ ଜିନିଷଟା କହୁଛନ୍ତି, ତୁମ ଗୁରୁ ଯାହା କହୁଛନ୍ତି ଅଲ୍ଟିମେଟ୍ ଜିନିଷ, ତା ଦ୍ୱାରା ତୁମେ ହାତ ମାରନି କିଛି, ସେଇଟା ତୁମେ କର, ଷ୍ଟିକ୍ ଟୁ ଦ୍ୟାଟ୍ ପ୍ରିନ୍ସିପଲ୍, ସବୁବେଳେ ଷ୍ଟିକ୍, ପ୍ରଭୁପଦ କୁହନ୍ତି ଷ୍ଟିକ୍, ତୁମେ ଯେ କୁହା ହେଲା ସେଟା ତା ପ୍ରତି ତୁମେ ଷ୍ଟିକ୍ ଆପ୍ରୁଭ, ଏଇଟା ଚେଞ୍ଜେସ୍ କିଛି କରନି, ଆଇଡିଆ କିଛି ଚେଞ୍ଜେସ୍ କରନି, ସବୁବେଳେ ଗୋଟେ ଚେଞ୍ଜେସ୍ ଆଇଡିଆ, ପ୍ରଭୁପଦ କୁହନ୍ତି ମୋଟା ବହୁତ ଘୃଣା କରେ, ସବୁବେଳେ ଚେଞ୍ଜେବୁଲ ଆଇଡିଆ ଭଲ ନୁହେଁ, ଆଜି ଏଇଟା କରିବା କାଲି ସେଇଟା କରିବା, ସେଇଟା କରିବା ସେଇଟା କରିବା, ନାହିଁ ସେଇଟା ଭଲ ଭଲ ଜିନିଷ, ସେଥିରେ ତୁମେ ସକ୍ସେସ୍ ପାଇବନି, ସବୁବେଳେ ପ୍ରାର୍ଥନା କର ଗୋଟିଏ ଜିନିଷରେ ଚାଲ। ସେ ରାଜା ରଘୁଗଣ କଥା ମୁଁ କହୁଥିଲି, ଆତ୍ମତତ୍ତ୍ୱ ଯେତେବେଳେ ରହିଗଲେ ରାଜା ରଘୁଗଣ, ସେ ରାଜା ରଘୁଗଣ ସେଇ ଆତ୍ମତତ୍ତ୍ୱ ପାଇବା ପୂର୍ବରୁ ପଚାରିଲେ, ଆଜ୍ଞା ଏଇଟା କେଉଁଠୁ ଆପଣ ପାଇଲେ, ଯିଏ କପିଳମୁନିଙ୍କ ଆଶ୍ରମକୁ ଯାଉଥିଲେ ସେ ଆଗରୁ ପୂର୍ବରୁ ଯାଇନଥିବେ କି, ସେ କ'ଣ ସାଧୁ ଶଙ୍କର ନଥିବେ କି, ସେ କ'ଣ ପ୍ରବଚନ ଶୁଣିନଥିବେ କି, ସେ ବହୁତ ପ୍ରବଚନ ଶୁଣିଥିଲେ, କିନ୍ତୁ ଆଜି ଭରତ ମହାରାଜଙ୍କୁ ଯେଉଁ ପ୍ରବଚନ ଶୁଣିଲେ ସେଟା ଡିଫରେଣ୍ଟ, ତୁମେ ଭାବରେ ପରିକିତ ମହାରାଜ ପ୍ରବଚନ ଶୁଣିନଥିଲେ, ଯେ ପରିକିତ ମହାରାଜ ପ୍ରବଚନ ନ ଶୁଣିଥାନ୍ତେ, ସେ ବହୁ ଜାଗାରେ ସୁଶ୍ରମ ସୁଶ୍ରମ ଶବ୍ଦ କହିଛନ୍ତି, ମୁଁ ଶୁଣିଛି ଏଇଟା ପରିକିତ ମହାରାଜ କହୁଛନ୍ତି, ଯୁଧିଷ୍ଠିର ମହାରାଜ ପ୍ରବଚନ ନ ଶୁଣିଥିଲେ ତୁମେ କୁହନି, କିନ୍ତୁ ସେ ନାରଦଙ୍କୁ ଭେଟିଲା ପରେ ସେ ଗୋଟେ ଡିଫରେଣ୍ଟ ଟେଷ୍ଟ ପାଉଥିଲେ। ସମସ୍ତ ସାଧୁଙ୍କର ଅନୁଭବ ଅଲଗା। ଜଣେ ସେ ପ୍ରବଚନ ଶୁଣିଥିଲେ, ରାଜା ରଘୁଗଣ ପ୍ରବଚନ ଜାଣିନଥିଲେ ବୋଲି ତୁମେ କୁହନି, ନହେଲେ ଏତେ ବଡ଼ ହାଇ ଫିଲୋସଫି ସେ କେବେ ଜଡ଼ଭରତ କହିନଥାନ୍ତେ। ସେ କପିଳମୁନିଙ୍କ ଆଶ୍ରମ ଯାଉଥିଲେ। ତେଣୁ ଆଜି ଏଇ ଯେଉଁ ଆତ୍ମତତ୍ତ୍ୱ ଦେଲେ, ଇଏ ଆଶ୍ଚର୍ଯ୍ୟ ହେଲା, ମୁଁ ବହୁତ ପ୍ରବଚନ ଶୁଣିଛି, ବହୁତ ବକ୍ତାଙ୍କ କଥା ଶୁଣିଛି, ଆଜି ତ ଡିଫରେଣ୍ଟ ଗୋଟେ ଭିନ୍ନ ଜ୍ଞାନ। ସେ ତା ପଚାରୁଛନ୍ତି, ତୁମେ ଆପଣ ଏ ଜ୍ଞାନ କେଉଁ ପ୍ରାପ୍ତ ହେଲ? ସେ ନାଁଟା କେବେ ଧରୁନଥିଲେ। ଦେଖ ତୁମେ ଟୋଟାଲ ଜଡ଼ଭରତ ରାଜା ରଘୁଗଣଙ୍କ ଚରିତ୍ରରେ ସେଇଠି ତାଙ୍କ ନାଁ ବୁଧାରିଲେ, ରଘୁଗଣମ ତପସାନ ଜାତି, ହେ ରାଜା ରଘୁଗଣ। ତାଙ୍କୁ ବୋଧେ କୃପା କରିଦେଲେ ନା, ତାଙ୍କୁ ଡାକିଲେ। ତପସ୍ୟା ଦ୍ୱାରା, ଇଜ୍ଜା ବ୍ରହ୍ମଚର୍ଯ୍ୟ ଦ୍ୱାରା, ଗୃହସ୍ଥ ଦ୍ୱାରା କଠିନ ବାୟୁରେ ପ୍ରବେଶ କରିବ ନା କ'ଣ, ଜଳରେ, ଥଣ୍ଡା ଦିନେ ଜଳରେ ପ୍ରବେଶ କରିବ, ଗ୍ରୀଷ୍ମ ଦିନେ ଅଗ୍ନିରେ ପ୍ରବେଶ କରିବ, ନିର୍ବିପ୍ରଣାତ୍ବା ଘରେ ଘର ଛାଡ଼ିକି ପଳାଇବ, ସନ୍ୟାସ ନେଇଯିବ, ବିନା ମତ ରଜ ପାଦ ଅଭିଷେକମ ନିଷ୍କିଞ୍ଚନାନାମ ନିବ୍ରଣିତ ଯାବତ। ଯେପର୍ଯ୍ୟନ୍ତ ତୁମେ ନିଷ୍କିଞ୍ଚନଙ୍କ ଚରଣ ଚରଣରେ, ତାଙ୍କର ଚରଣ ରଜରେ ଅଭିଷିକ୍ତ ନ ହେଇଛ, ଏଇ ଯୋଉ ଭାଗବତର ଶବ୍ଦ ଆକୁ ହଜମ କର ଆଗେ, ଏଠି ତ ହଜମ କରିଦେଲେ ତୁମର ସବୁ ହେଇଗଲା। ଆଉ ମୟସମ୍ବାଦର ଯୋଉ ଅଭିଷେକମ ନିଷ୍କିଞ୍ଚନାନାମ ନିବ୍ରଣିତ ଯାବତ। ସେଠି ପ୍ରହଲ୍ଲାଦ ମହାରାଜ ସେଭଳି ଶୁଭ କହିଛି, ଏଠି ସେ କଥା କହିଲେ। ସେ ତା ବାପାଙ୍କୁ, ବାପାଙ୍କୁ ଜଣେ ନାସ୍ତିକକୁ କହିଥିଲେ, ଏଠି ସଂସାର ସବୁଠୁ ବଡ଼ ଆସ୍ତିକକୁ କହୁଛନ୍ତି। ସେଠି ଜଣେ ନାସ୍ତିକକୁ ବୁଝେଇଥିଲେ ପ୍ରହଲ୍ଲାଦ, ବାପାଙ୍କୁ କହିଥିଲେ, ଏଠି ଆଜି ରାଜା ରଘୁଗଣଙ୍କୁ କହୁଛନ୍ତି, ବିନା ମତର ଯାଦ ଅଭିଷେକମ ନିଷ୍କିଞ୍ଚନାନାମ ନବୃଣିତ ଯାବତ। ଯେପର୍ଯ୍ୟନ୍ତ ନବୃଣିତ ବରଣ କରିଣ, ନିଷ୍କିଞ୍ଚନଙ୍କର ପାଦ ରଜରେ ତୁମେ ଅଭିଷିକ୍ତ ନ ହେଇଛ, ସେ ପର୍ଯ୍ୟନ୍ତ ତୁମେ ଆତ୍ମତତ୍ତ୍ୱ ଜାଣିପାରିବନି। ଯେତେ ତପସ୍ୟା କର, ଯେତେ ଯାହା କର, କାଟିକି ଉଡ଼େଇ ଦେଲା, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ୟାସ, କୌଣସି ଜିନିଷ ରହିପାରିବ। ବହୁତ ସୁନ୍ଦର, ତାପରେ ତ ସବୁ ପ୍ରବଚନ ଲାଗି ଲାଗି ରହିଛି, ବହୁତ ବଢ଼ିଆ ଚରିତ୍ର। ଆତ୍ମତତ୍ତ୍ୱର ଯଦି କିଛି ସୁନ୍ଦର ଉଦାହରଣ ଥାନ୍ତି, ସେ ହେଉଛନ୍ତି ଭରତ ମହାରାଜ। ଏଇ କଥାରେ ଆଜି ଆଲୋଚନା କରୁଥିଲେ, ଦେହର ଯେପର୍ଯ୍ୟନ୍ତ ଆମେ ଆତ୍ମସ୍ଥିତିକୁ ଯାଇନେ, ଆଚାର୍ଯ୍ୟଙ୍କର ନୀତି ହିସାବରେ ଆମକୁ ଦେହଟାକୁ ଧାରଣ କରିବାକୁ ପଡ଼ିବ। 6 ଘଣ୍ଟା ଶୋଇବା, 2 ଟାଇମ୍ ପ୍ରସାଦ ନେବା, ଆଚାର୍ଯ୍ୟଙ୍କ ନିୟମ ହିସାବରେ। କାରଣ ଆମକୁ ସବୁବେଳେ ସାବଧାନ ଗୋଟିଏ ଜିନିଷ ରହିବା ଦରକାର, ମୋର ବ୍ୟବହାରିକ ଜୀବନ ମୋର ଆତ୍ମତତ୍ତ୍ୱକୁ ପରାସ୍ତ ନ କରୁ, ଏଇଟା ହେଉଛି ଇମ୍ପୋର୍ଟାଣ୍ଟ। ବ୍ୟବହାରିକ ଜୀବନ କ'ଣ, ଖାଇବା କି ନାହିଁ, ନ ଖାଇଲେ ତ ସେବା କରିପାରିବେନି। ଭୋଜନ କରିବା ଦରକାର, ମୋ ସେବା ପରାସ୍ତ ନ ହେବା ଦରକାର। କ'ଣ ବୁଝିପାରୁଛ କି ନାହିଁ, ମୁଁ ଶୋଇବି, ନ ଶୋଇଲେ ବି ସେବା କରିପାରିବି, ନା ଶରୀର ଶରୀର ପାଇଁ ବଡିଟା ବଡିଟା ପାଇଁ ରେଷ୍ଟ ଦରକାର, କିନ୍ତୁ ମୋର ସେ ଶୋଇବାଟା ମୋର ଆତ୍ମତତ୍ତ୍ୱକୁ ପରାସ୍ତ ନ କରୁ। ଆମର ବିବାହଟା କ'ଣ କରାହେଇଛି, ବିବାହଟା ସେ ନା ଯେଉଁ ଗ୍ରସ୍ତ ହେଉଛି, ତାର କାମନା ରହିଛି, ଠିକ୍ ଅଛି, ତୁମର କାମନାଟା ରହିଛି, କିନ୍ତୁ ତୁମର ସେ କାମନାଟା ତୁମର ଆତ୍ମତତ୍ତ୍ୱକୁ ପରାସ୍ତ ନ କରୁ। ପରମାର୍ଥ କେବେ ପରାସ୍ତ ହବନି, ପରାହତ, ପରାସ୍ତ ପରାହତ ଶବ୍ଦ ଲାଗେ ସେଟା। ଆମେ ଖାଇବାନି ଯେ କେମିତି ନ ଖାଇବା, ଖାଇବାକୁ ପଡ଼ିବ, ଶରୀର ଅଛି ମାନେ ଶରୀର ଦାୟିତ୍ୱ ନେବାକୁ ପଡ଼ିବ, ଦାୟିତ୍ୱ ମାନେ ତାର ଯଦି ଅବଶ୍ୟ ସେଠି ଦେବାକୁ ପଡ଼ିବ। ସେ ସବୁବେଳେ ଦେଖିବେ ଏଇଟା ମୋର ବାଧା ହେଲା, ଯଦି ବାଧା ହେଉଛି ସେଇଟା କମିବାକୁ ପଡ଼ିବ। ଇମ୍ପୋର୍ଟାଣ୍ଟ ହେଲା ନ କମୁଛି ନାହିଁ, ବଢ଼ୁ ନ ବଢ଼ୁ, ଆହାର ନିଦ୍ରା ଭୟ ମୈଥୁନ, ଏଇଟା ବଢ଼ିବା ଉଚିତ ନାହିଁ। ଯଦି କମେଇ ନ ପାରୁଛ, ଆଚାର୍ଯ୍ୟଙ୍କ ପରିଶୃଙ୍ଖଳିସାର ରହିବାକୁ ପଡ଼ିବ। ଏତେ ଗୋଟେ ଭୁଲ ଧାରଣା, ବହୁତ ଲୋକ ଭାବୁଥିଲେ ବ୍ରହ୍ମଚାରୀ ଜୀବନ ଏତେ କଷ୍ଟ, ମୁଁ ବ୍ରହ୍ମଚାରୀ ରହିପାରୁନି, ଗୃହସ୍ଥ ହେଇଗଲେ, ମୋର ଆଉ କିଛି ନିୟମ ନାହିଁ, ଯେ 4 ବି ଖାଇବି, ଦିନ 7-8 ପାଇଁ ଶୋଇବି, ଆଉ ବାସ୍ ମୋର ବିଷୟ ସୁଖ କଲି। ସାଧାରଣ ଗୋଟେ ଧାରଣା, ମୁଁ ଯେତେ ଟଙ୍କା ରୋଜଗାର କଲି, ବ୍ରହ୍ମଚାରୀ ହେଲେ ସିନା ଏତେ ନିୟମ ମାନିବାକୁ ପଡ଼ିବ, ମୁଁ ଗୃହସ୍ଥ ହେଇଗଲେ ମୋର ଆଉ କିଛି ନିୟମ, ସାଧାରଣ ଲୋକ ପିଲାମାନଙ୍କ ଧାରଣା ଏଇଆ, ଆପେ ଆଉ କିଛି ନିୟମ ନାହିଁ। ଆରେ ଏଇଟା ବୋକା, ତୁମେ ଯେଉଁ ଜନ୍ମରେ ରୁହ, ଏ ସରି ଯେଉଁ ଆଶ୍ରମରେ ତୁମେ ରୁହ, ତୁମର ବ୍ୟବହାରିକ ଜୀବନଟା ପରମାର୍ଥକୁ ପରାହତ ନ କରୁ, ବାସ୍ ଏଇଟା ତୁମକୁ ଷ୍ଟଡି କରିବାକୁ ପଡ଼ିବ। ଏଇଟା ତ ଆତ୍ମତତ୍ତ୍ୱ, ଆଉ କ'ଣ, ଆଉ କ'ଣ, ଆଉ ଅଧିକା କ'ଣ, ଆଉ ତୁମେ ଶୁଣିବ ଆତ୍ମତତ୍ତ୍ୱକୁ ମୋର ପରାହତ ହେଇଗଲା ମାନେ ଭୋଜନ ଦ୍ୱାରା ମୋର ଭୋଜନର ବାଧା ହେଉଛି, ମୋ ଭୋଜନ କ'ଣଟା ପଡ଼ୁଛି, କ'ଣ ମୋର ଇଲେକ୍ଟ୍ରି, ସେଇଟା ତୁମକୁ ଦେଖିବାକୁ ପଡ଼ିବ, ମୋର ପରାହତ ହେଇଯାଉଛି। ଶୟନ ଦ୍ୱାରା ମୋର କ'ଣ ହେଉଛି, ବଚସା ଦ୍ୱାରା ମୋର ବହୁତ କପିଲା ମୋର କ'ଣ ଅସୁବିଧା ହେଉଛି, ମୋର ଲୋଭ ଦ୍ୱାରା କ'ଣ ହେଉଛି, କ'ଣ ଦ୍ୱାରା କ'ଣ ହେଉଛି, ସେଇଟା ତୁମକୁ ଜାଣିବାକୁ ପଡ଼ିବ। ସେଇଟା ସହରା ପାଉନ ମାନେ ପୁଣି ଲାଗିବାକୁ ପଡ଼ିବ, ଏଇଟା ତ ଛୋଟ କାମ ନୁହେଁ, ଆମେ ଜାଣୁଛେ ପରାହତ ହେଇଯାଉଛି କିନ୍ତୁ ପାରିବାନି, ସେଥିପାଇଁ ଆମକୁ ପ୍ରାର୍ଥନା କରିବାକୁ ପଡ଼େ ଗୁରୁ ବୈଷ୍ଣୁଙ୍କୁ, ଭଗବାନଙ୍କୁ, ମହାପ୍ରଭୁଙ୍କୁ, ନା ପ୍ରଭୁଙ୍କୁ, ମୋତେ ସାହାଯ୍ୟ କରନ୍ତୁ, ସହାୟ କରନ୍ତୁ, ମୁଁ କେମିତି ମୋ ସ୍ୱଭାବକୁ ବଦଳାଇବି। କାରଣ ତୁମେ ଯେଉଁ ଜୀବନକୁ ଯାଉ ସେ ପ୍ରାର୍ଥନା କରିବ, ଯେଉଁ ଶରୀର ଅଛି ମାନେ ୱିକ୍ ପଏଣ୍ଟ ଅଛି ତୁମର, ଯେମିତି ମୁଁ କହୁଥିଲି ନା, ଯେମିତି ଗ୍ରସ୍ତ ଜୀବନ ଜଣେ ପଳେଇଗଲା, ତାର କିଛି ପିରିୟଡ୍ ତାର ଷ୍ଟ୍ରଙ୍ଗ ଡିଜାୟାର୍ଟା ରୁହେ, ନୂତନ ବିବାହ ତାର ଷ୍ଟ୍ରଙ୍ଗ ଡିଜାୟାର୍ ରହିବ, ତାପରେ ଡିଜାୟାର୍ଟା ସେ ସ୍ତ୍ରୀ ପ୍ରତି ଆସକ୍ତି କମିଗଲେ କ'ଣ, ପୁଣି ଆଉ ଗୋଟେ ଆସକ୍ତି ବଢ଼ିଗଲା, ପିଲା ଛୁଆଙ୍କର ଚିନ୍ତା, ତାକୁ ମଣିଷ କରିବି, ତାକୁ ତା ପଇସା କୋଉଠୁ ଆସିବ, କ'ଣ ଆସିବ, ସେଇଟା ପରାହତ କରିଦେଲାଣି ସ୍ପିରିଚୁଆଲ ଜିନିଷଟା। ଏଠି ଯେ ବ୍ରହ୍ମଚାରୀ ରହିଲା, ତାକୁ ଗୋଟେ ଡିଷ୍ଟର୍ବ ଗୋଟେ ସବୁବେଳେ ଲଷ୍ଟଟା, କାମନାଟା ତାକୁ ପରାହତ କରୁଛି। ତୁମେ ଯେଉଁ ଜୀବନକୁ ଯାଅ, ତୁମ ପଛରେ ସବୁବେଳେ ଗୋଟେ ଅଛି, ସ୍ୱର ଥିଲା ପର୍ଯ୍ୟନ୍ତ ଏ ଜିନିଷଟା ତୁମକୁ ପରାହତ କରିବ। ୟାର ତ କିଛି ରାସ୍ତା ହିଁ ନାହିଁ, ଏ ରାସ୍ତା ହେଲା କେବଳ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ ଆଉ ପ୍ରାର୍ଥନା। କାରଣ ଯେଉଁ ଜନ୍ମରେ ହେଲା ଆମକୁ ଏଗୁଡ଼ା ସବୁ ସମାଧାନ କରିବାକୁ ପଡ଼ିବ। ତୁମେ କହିବ ଏଇ ଜନ୍ମର ମୁଁ ବିବାହ ହେବି, ଠିକ୍ ଅଛି, କିଛି ଅସୁବିଧା ନାହିଁ। କାହିଁକି ଆଚାର୍ଯ୍ୟମାନେ ପ୍ରିଫର କରନ୍ତି ବ୍ରହ୍ମଚାରୀ ଜୀବନକୁ? ଏଥିପାଇଁ ଆଚାର୍ଯ୍ୟମାନେ ସମସ୍ତେ ଫେଭରେବୁଲ, ସବୁବେଳେ ସବୁବେଳେ ପ୍ରଭୁଜୀମାନେ କେତେ ସୁନ୍ଦର କୋଟ ଗୁରୁଦେବ ସୁନ୍ଦର 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 ସବୁ ଜିନିଷ କହିଛନ୍ତି। କାହିଁକି ଏଟା କୁହନ୍ତୁ, କାରଣ ତୁମେ ଯେଉଁ ଜନ୍ମକୁ ଯାଅ, ଯେଉଁ ଜନ୍ମରେ ହେଲେ ବି ତୁମକୁ ବ୍ୟବହାର ଜୀବନଟାକୁ ପରାହତ କରିବାକୁ ପଡ଼ିବ, ସ୍ପିରିଚୁଆଲଟାକୁ ଉପରକୁ ନେବାକୁ ପଡ଼ିବ। ଏଇ ଜନ୍ମର ପ୍ରୋବ୍ଲେମ ହେଉଛି ବୋଲି କିଛି ମାନେ ନାହିଁ, ତାପରେ ତୁମେ ସେତେବେଳେ ପୁଣି ବିଷୟଟାକୁ ଭୋଗିଦେବ, ପୁଣି ସେ ଯଦି ଯଦି ଗୃହସ୍ଥ ଆଶ୍ରମ ଗଲ, ଗୁରୁଦେବ ତ ଫେରେ ଷ୍ଟ୍ରେଟ୍ କହିଛନ୍ତି, ମାନେ ଗୁରୁଦେବ ରୁଠୁକ୍ କଥା ତ ଗୁରୁଦେବ କହିଛନ୍ତି, ଇନ୍ ଗ୍ରେସ୍ ଦ ଲାଇଫ୍, ଇଫ୍ ୟୁ ଆର୍ ସିରିୟସ୍ ଦେନ୍ ସ୍ଲୋ ପ୍ରୋଗ୍ରେସ୍, ଇଫ୍ ୟୁ ଆର୍ ନଟ୍ ସିରିୟସ୍ ନୋ ପ୍ରୋଗ୍ରେସ୍। ପୁରା ଷ୍ଟ୍ରେକ୍ଟ ଗୃହସ୍ଥ ଜୀବନରେ ତୁମେ ଯଦି ଗମ୍ଭୀର ପୁରା ବ୍ରହ୍ମଚାରୀ ଭଳିଆ ରହିବ, ମଙ୍ଗଳ ଆସିବାକୁ ପଡ଼ିବ, ଜପ କରିବାକୁ ପଡ଼ିବ, ଭୋଗ ଲଗେଇ ପ୍ରସାଦ ପାଇବ, ଦୁଇ ଟାଇମ୍ ପ୍ରସାଦ ପାଇବ, ସବୁ ନିୟମ ପାଳନ କରିବ, ଯଦି ଏଇଟା କରିପାରିବ ତାହେଲେ ସ୍ଲୋ ପ୍ରୋଗ୍ରେସ୍, ଧୀରେ ଧୀରେ ପ୍ରୋଗ୍ରେସ୍ ହବ, ଯଦି ସିରିୟସ୍ ନୁହଁ ନୋ ପ୍ରୋଗ୍ରେସ୍। ଗୁରୁଦେବ କହିଛି, ଆଉ ପ୍ରଭୁପାଦଙ୍କ ଶହଶହ କୋର୍ସ ଅଛି, ପ୍ରଭୁପାଦ ଲେଖିଛନ୍ତି କେତେ ଟ୍ରବୁଲସମ୍, ଏ ଯଦୁରାଣୀଙ୍କ ପାଖକୁ ପ୍ରଭୁପାଦ ସେ ଲେଖନ୍ତି, ବହୁତ ସୁନ୍ଦର ଆର୍ଟ କରନ୍ତି, ତାଙ୍କ ପାଖକୁ ପ୍ରଭୁପାଦ ଲେଟର ଲଗାଉଛନ୍ତି, ମୁଁ ସବୁ ପଢେ, ଯେତେବେଳେ କୋର୍ସ ତିଆରି କରି ପଢୁଛି, ପ୍ରଭୁପାଦ କେତେ ସୁନ୍ଦର ଲେଖୁଛନ୍ତି। କାରଣ ସେ ସବୁବେଳେ କହୁଥିଲେ ମୁଁ ବିବାହ, ପ୍ରଭୁପାଦ ମନା କରୁଥିଲେ, ବିଦେଶୀ ଲୋକ ବି ପ୍ରଭୁପାଦ ତାଙ୍କୁ ମନା କରୁଥିଲେ, ତୁମେ ଏତେ ସୁନ୍ଦର ଜଣେ ଝିଅ, ତୁମେ ମୋର ସ୍ପିରିଚୁଆଲ ଡଟର, ତୁମେ ମ୍ୟାରେଜ୍ କରନି, କୃଷ୍ଣ ହିଁ କେବଳ ଜଣେ ପତି ଯିଏ କେବେ କେବେ ବି ତୁମକୁ ଛାଡ଼ିବେନି। ଆଉ ପ୍ରଭୁପାଦ ଜାଣନ୍ତି ଏମାନଙ୍କ, ଭାରତରେ ପ୍ରଭୁପାଦ ସବୁବେଳେ କହିଛନ୍ତି ତୁମେ ବିବାହ ଦରକାର, ବିଦେଶରେ କ'ଣ ସ୍ଥିତି କ'ଣ ନାହିଁ ପ୍ରଭୁପାଦ ସବୁ ଜାଣନ୍ତି ନା, ସେମାନେ ଜୀବନ ସବୁ ଠକିଛନ୍ତି, ପ୍ରଭୁପାଦ ଷ୍ଟ୍ରେଟ୍ ଲେଖୁଛନ୍ତି ତୁମେ ମ୍ୟାରେଜ୍ କରନି, କୃଷ୍ଣ ଜଣେ ପତି ଯିଏ କେବେ କାହାକୁ ଠକାନ୍ତିନି, ଆଉ ଏଇ ସୋ କଲ୍ଡ ପତିମାନେ ଚିଟିଂ କରିଦେଇପାରନ୍ତି, ପ୍ରଭୁ ତାଙ୍କୁ କହୁଥିଲେ। କାରଣ ପ୍ରଭୁ ଜାଣୁଥିଲେ ସେ ଏତେ ଆଟେନସନ୍ ଦେଇକି ଏତେ ସୁନ୍ଦର ଭାବରେ ସବୁ କରୁଥିଲେ, ସେ ଜୀବନ ଗଲା ପରେ ସେ ଆଉ ନ କରିପାରନ୍ତି। ଜୀବନ ସ୍ଥିତିରେ ହଉଛେ ଏଇ କଥାରେ ପଡୁଛି ନା, ବ୍ୟବହାରିକ ଜୀବନଟା ତାକୁ ଖାଇଦେବ, ଆଚାର୍ଯ୍ୟ ପ୍ରିନ୍ସିପଲ ଯଦି ଷ୍ଟିକ୍ଅପ୍ ହବ ତାହେଲେ ବ୍ୟବହାର ଜୀବନଟା କଣ୍ଟ୍ରୋଲ ହେବ, ନହେଲେ ସେଟା ବଢ଼ିଯିବ ସାଙ୍ଗେ ସାଙ୍ଗେ। ଆଉ ସବଜିଟା ଭଲ ହେଇଛି ମାନେ କ'ଣ, ଦୁଇ ଟଙ୍କା ଅଧିକା ପକେଇ ଦେଉନୁ କି ଚାଉଳ, ପନିର ସବଜିଟା ଆଜି ଭଲ ହେଲା, ତାହେଲେ କ'ଣ କରିବୁ ତୁ, ସେ ଯେତେବେଳେ ତୋର ଖାଅ ସେତିକି ଆଉ ଟିକେ ଖାଇଦେବ, ବ୍ୟବହାରିକ ଜୀବନରେ କିଛି କଣ୍ଟ୍ରୋଲ ରହିପାରିବନି, କେତେବେଳେ କେବେ ରହିପାରିବନି, ଗୋଟେ ଭଲ ଜିନିଷ ହେଇଛି ଖାଇଦେବା ଟିକେ, ଆଉ ଭଲ ଥଣ୍ଡା ପାଗ ହେଉଛି ଟିକେ ଫାଙ୍କା ସମୟ ଅଛି ଯଦି ଶୋଇଯା, ସେଟା ହବ, ଏଇଟା ଏମିତି ତୁମେ ଅଟକେଇ ପାରିବନି। ବ୍ୟବହାରିକ ଜୀବନଟା ଗୋଟେ ସେୟା, ସ୍ୱର ଅଛି ମାନେ ସେ ଟାଣିଯିବ, କାହିଁ ସ୍ୱରଟା ଅଛି ନା, ଆମର ଆମର କ'ଣ କରିବା, ଗୋଟେ ଆମ ସବୁ ପରମାର୍ଥ ଜିନିଷକୁ ଏତେ ଆତ୍ମତତ୍ଵଟାକୁ ଏତେ ଆମେ ଧରିବା ଯେମିତି ବ୍ୟବହାରିକ ଜୀବନ ଆମକୁ ଡିଷ୍ଟର୍ବ କରୁନଥିବ, ଶରୀର ଅଛି ମାନେ ସେ ତ ଟାଣିବ ତୁମ ଆଡ଼କୁ, ତା ଆଡ଼କୁ ସେ ଟାଣିବ। ଆମର କାମ କ'ଣ ହେଲା, ଆମେ ଜୀବାତ୍ମା ନା, ଆମେ କ'ଣ କରିବା, ଆତ୍ମତତ୍ଵ ସହିତ ଭଗବାନଙ୍କ ସହିତ ସେବାରେ ଲାଗିକି ରହିବା, ସେ ଯେମିତି ସେ ଶରୀର ଫେସିଲିଟି ନ ପାଇବ ଆମକୁ ଆତ୍ମ କର୍ମରୁ ଟାଣିକି ଆଣିବା ପାଇଁ, ପରମାତ୍ମାଙ୍କ ସେବା କରି କୃଷ୍ଣଙ୍କ ସେବାରୁ ଟାଣିକି ଆଣିବା ପାଇଁ, ନହେଲେ ସେ ପରାହତ କରିଦେବ ଆଉ ଡିଫିଟ୍ କରିଦେବ ତୁମକୁ, ଫେସିଲିଟି ପାଇଲା ମାନେ ସମୟ ପାଇଲା ମାନେ ସାଙ୍ଗେ ସାଙ୍ଗେ ପଳେଇବ ଯିବ, କ'ଣ କରିବ ସେ। ତେଣୁ ଏଇଥିପାଇଁ ଆଚାର୍ଯ୍ୟମାନେ ଯେଉଁ ପ୍ରିନ୍ସିପଲ ଗୁଡ଼ିକ ଆମକୁ ଦେଇଛନ୍ତି ସେଟାକୁ ପାଳନ କରିବାଟା ବି କଷ୍ଟ ନା, କଳି ଯୁଗରେ ଏତେ କମ୍ୟୁନିକେସନ ଇଜି ହେଇଗଲା, ଏଇ ଯେଉଁ ମୋବାଇଲ ଫୋବାଇଲ ସବୁ ବାହାରି ପଡ଼ିଲା ଭକ୍ତମାନଙ୍କ ଭିତରେ, ମାନେ ଯେଉଁ ସହୋଦ୍ରତା, କାରଣ କ'ଣ କରିବା, ଆମେ ତ ପିଲାଙ୍କୁ ବ୍ଲେମ୍ କରି ବି କରିପାରୁନି, ସମାଜର ଅବସ୍ଥା ଆଚାର୍ଯ୍ୟମାନେ ଜାଣିଛନ୍ତି ନା, କ'ଣ ହେବ କେତେ କଷ୍ଟ ପାଇଲେ ଯଦି ଇସ୍କନ ନଥାନ୍ତା, ଲକ୍ଷ ଲକ୍ଷ ଭକ୍ତ ତାଙ୍କ ଆଶ୍ରୟ ନେଉଛନ୍ତି ନା, ହରି ଭକ୍ତ ବଢ଼ୁଛନ୍ତି, କମ୍ କମ୍ ଭକ୍ତ ଆସୁଛନ୍ତି, ପ୍ରଚାର ବି ଚାଲିଛି, ମନ୍ଦିର ବି ଚାଲିଛି, ବଢ଼ୁଛନ୍ତି ସମସ୍ତେ, କାରଣ ନହେଲେ ମାନେ ଜଗତରେ ବଞ୍ଚିବେ, ଆଚାର ପ୍ରଭୁପାଦ ଜାଣିଛନ୍ତି। କିନ୍ତୁ ଲକ୍ଷ୍ୟଟା ରହୁଛି, ଭକ୍ତ ହେଲା ପରେ ବି ଯଦି ଆମେ ବ୍ୟବହାରିକ ଜୀବନକୁ ପରାହତ ନ କରିପାରିଲେ, ଆତ୍ମଚେତନାଟା ନ ବଢ଼ିଲା, କିଛି ଦିନ ପରେ ଆମକୁ ସେଇ ନିରାଶଟା ଲାଗିବ, ସେଟା ନିରାଶ ଲାଗିବ। ସେତେ ଭଗବାନ କୃଷ୍ଣ କାଳେ ସେ ଜିନିଷକୁ ବୁଝାଉଥିଲେ, ଅଛିଦ୍ୟୟମ କ୍ଲେଶ୍ୟମ ଅସୁସ୍ୟମ, ଏଇ ଆତ୍ମା ଜିନିଷ ମୁଁ ହଉଛି ଆତ୍ମା, ଏଇଟାକୁ ରିଏଲାଇଜ୍ କରିବାକୁ ପଡ଼ିବ। ସେଥିପାଇଁ ଜାଗତିକ ଜିନିଷ ଯେଉଁ ଲସ୍ ହେଇଯାଉଛି, ମୋର ଏଇଟା କର୍ତ୍ତବ୍ୟ ଏଇଟା ମୋର କରିବା ଉଚିତ ନୁହେଁ, ଏଇ ଭକ୍ତିନ ଠାକୁରଙ୍କର ଭାଷ୍ୟ ଶୁଣିବା, ମୁଁ କାଲି ଦେଖୁଥିଲି ଭକ୍ତିନ ଠାକୁର କ'ଣ ଭାଷ୍ୟ ଦେଉଛନ୍ତି, ଭକ୍ତି ଯୁଗର ଅବଧି କର୍ମର ଅବଧି କ'ଣ, କର୍ମଟା କ'ଣ, ଜ୍ଞାନ ଯୁଗର ଅବଧି କ'ଣ, କେତେ ସୁନ୍ଦର ଭାବରେ ସେ ବହୁତ କମ୍ ଲେଖିଛନ୍ତି, ଯେତେବେଳେ ଭାଷ୍ୟ ଦେଇଛନ୍ତି ମାନେ ଗୀତାରେ ତାଙ୍କ ଭାଷ୍ୟ ମୁଁ ଦେଖୁଥିଲି, ଭଲ ଭଲ ପୁରା ଭିଟାଲ ପଏଣ୍ଟ ଗୁଡ଼ା ଯେଉଁଟା କ୍ଲାରିଫାଏ କରିଦେଇଛନ୍ତି। ତେଣୁ ଆମର ଲକ୍ଷ୍ୟ ରହୁଛି ଯେ ପ୍ରଭୁଜୀ ମହାରାଜଙ୍କର ଏଇ ଶ୍ଳୋକରେ ମୁଁ ଦେଖୁଥିଲି, ପ୍ରଭୁଜୀ ମହାରାଜ ସେ କହୁଛନ୍ତି 25 ଶ୍ଳୋକର ସେ କଥା ସେ କହିଛନ୍ତି 25 ଶ୍ଳୋକର କାଲିକି ପଢିବା 25 ଶ୍ଳୋକ ସେ ତାର ଲାଷ୍ଟରେ ଏଠି ଦେଇଛନ୍ତି। କେହି ବାପାଙ୍କର କଥା ଅସ୍ୱୀକାର କରିବେ ନାହିଁ, ନା ଏଇଠି ଏଠି ତା ଉପର କଥା, ଏପରି ଅନେକ କଥା ଯାହାକୁ ଆମକୁ ଉଚ୍ଚତର ପ୍ରମାଣ ସାହାଯ୍ୟରେ ଗ୍ରହଣ କରିବାକୁ ପଡ଼ିବ। କେହି ବାପାଙ୍କର କଥାକୁ ଅସ୍ୱୀକାର କରିବେ ନାହିଁ, ବାପାଙ୍କ କଥା କେବଳ ମା ହିଁ କହିପାରିବେ, ତେଣୁ ମାଙ୍କର ବଚନ ଅନୁସାରେ ବାପାଙ୍କୁ ଗ୍ରହଣ କରିବାକୁ ପଡ଼ିବ। ବାପାଙ୍କର କହିବା ବାପାଙ୍କ କଥା କହିବା ପାଇଁ ମା ହିଁ ଏକମାତ୍ର ଅଧିକାରୀ, ମାଙ୍କ ବ୍ୟତୀତ ବାପାଙ୍କ କଥା ବାପାଙ୍କ କଥା ଜାଣିବାର ଅନ୍ୟ ବାଟ ନାହିଁ। ଠିକ୍ ସେହିପରି ବେଦ ପ୍ରମାଣ ବା ବେଦାଧ୍ୟୟନ ବ୍ୟତୀତ ଆତ୍ମ ସମ୍ବନ୍ଧରେ ଜାଣିବାର ଅନ୍ୟ ପନ୍ଥା ନାହିଁ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ମାନବିକ ଗବେଷଣାତ୍ମକ ଜ୍ଞାନ ସାହାଯ୍ୟରେ ଆତ୍ମାକୁ କେହି ଜାଣିପାରିବେ ନାହିଁ, କାରଣ ତା ଅଚିନ୍ତ୍ୟ ଅଟେ। ଏଠି ପ୍ରଭୁପାଦ ମହାରାଜଙ୍କୁ ଏ ଯେଉଁ ଅଚିନ୍ତ୍ୟ ଜିନିଷ କିଛି ତୁମେ ଗବେଷଣା ଆମେ ବୁଦ୍ଧି ଖର୍ଚ୍ଚ କରିପାରିବାନି ଆତ୍ମାଟା କ'ଣ, ଏଇ ଯେଉଁ କଥା କହୁଥିଲେ, ଏଇ ଯେଉଁ ଆତ୍ମଜ୍ଞାନ କୃପା ପ୍ରାପ୍ତ ହେଇକି ଯେମିତି ରାଜା ରଘୁଗଣ ଜାଣିଦେଲେ, ଆତ୍ମତତ୍ତ୍ୱ ଜାଣିଦେବେ ବୋଲି ଆଉ ସେ ଆଉ ଫେରିଲେ ରାଜ୍ୟକୁ, ଆରେ ମୁଁ ଆତ୍ମା ମୋର ଯିବାର ନାହିଁ ସ୍ତ୍ରୀ ପୁତ୍ର, ଆରେ ଭାଇ କମସେ କମ ରାଜା ଦାୟିତ୍ୱଟା କାହାକୁ ଦେଇଦେଇକି ଆସ, ସ୍ତ୍ରୀକି ଟିକେ କହିଦେଇକି ଆସ, ନାହିଁ ମୁଁ ଆତ୍ମା, ସେଠି ରହିଗଲେ ହିଁ ରହିଗଲେ ଆତ୍ମତତ୍ତ୍ୱ ପ୍ରାପ୍ତ ହେଇଗଲେ, ଯେକୌଣସି ଗବେଷଣା ଦ୍ୱାରା ଜାଣିହେବ, ଏଇଟା ରିଭିଲିଂ ଜିନିଷ, ଗୋଟେ ଆତ୍ମା ଜିନିଷ। ସେଥିପାଇଁ ଆମେ ଯେତେ ଆମର ସବୁବେଳେ ମନେ ରଖିବା ଗୋଟିଏ ଜିନିଷକୁ ଆମେ ଆମର ବିଶେଷ କରି ଆମେ ସାଧୁ ସମାଜ ଆମକୁ ସବୁବେଳେ ମନେ ରଖିବାକୁ ପଡ଼ିବ, ମୋର ବ୍ୟବହାରିକ ଜୀବନଟା ଭୋଜନ ନିଦ୍ରା କିଛି କଥା ବି କହିବାକୁ ପଡ଼ିବ, କିଛି ସାଙ୍ଗ ବି ଯାହା ତୁମର ସବୁ ରହିଛି ସେଇଟା ଯେମିତି ପରମାର୍ଥକୁ ପରାସ୍ତ ନ କରୁ ପରାହତ ନ କରୁ, ସେଟାକୁ ଆମେ ଦେଖିବାକୁ ପଡ଼ିବ, ମାନେ ମୋର ପରମାର୍ଥର ପରାହତ ନ ହଉ ବ୍ୟବହାରିକ ଜୀବନ ଦ୍ୱାରା, ଯଦି ବ୍ୟବହାରିକ ଜୀବନରେ କିଛି କ୍ଷତି ହେଉଛି ସେଥିରେ କିଛି ଲସ୍ ନାହିଁ, ପରମାର୍ଥ ଲସ୍ ନ ହଉ ସେଥିରେ କିଛି ଅସୁବିଧା ନାହିଁ, ଖାଇବାଟା କମିଗଲା ଟିକେ ଅସୁବିଧା କିଛି ନାହିଁ, ଶରୀର ପତଳା ହେଇଗଲା ହେଇଗଲା କ'ଣ ହେଇଗଲା କିଛି ସେଥିରେ କିଛି ଅସୁବିଧା ନାହିଁ, ପରମାର୍ଥରେ ରହୁଛି କି ନାହିଁ, କାରଣ ଶରତ ଯୋଜନା ହେଲେ ନଷ୍ଟ ହେବ, ବ୍ୟବହାରିକ ଜୀବନ ଯାହାକୁ ଯାଉଛି ଯାଉ ପରମାର୍ଥରେ କିନ୍ତୁ ନଷ୍ଟ ନ ହେବ, ତାମାନେ ଯଦି ନେଗ୍ଲେକ୍ଟ କରିବା ବ୍ୟବହାରିକ ଜୀବନ, କାରଣ ବ୍ୟବହାରିକ ଜୀବନରେ ଦେଖିଲେ ତୁମେ ସେତେ ହାଇ ଷ୍ଟାଣ୍ଡାର୍ଡ ନଥିବ ଭୋଜନ ବି କରିପାରିବନି, ସେଟା ଲାଭ ନୁହେଁ, କିନ୍ତୁ ପରାହତ ମୋର ହବା ପରମାର୍ଥରେ ଆମର ପରାହତ ନ ହଉ, ମୋର ନାମ ସୁଳମଳ ଜପ ହେଉଛି, ମୋର ନାମ ସୁନ୍ଦର ଭାବରେ ଜପ ହେବା ଦରକାର, ସମୟ ମୁଁ ଟିକେ ବି ନଷ୍ଟ କରିବିନି, ଅଧିକା ସମୟ ମିଳିଛି ଜପ ଟିକେ କରିବି, ଯଦି ଶ୍ରଦ୍ଧାରେ ମନ ଲାଗୁଛି ଶ୍ରଦ୍ଧାରେ କରିବି, ମାନେ ଭଗବାନଙ୍କୁ ଚିନ୍ତନ କରିବି ସେବା କରିବି, ପୁରା ପରାହତ ଯେମିତି ନ ହବ କୌଣସି କାର୍ଯ୍ୟ ଦ୍ୱାରା, ସେଟା ନିଜର ଦାୟିତ୍ୱ ସବୁ, ଯେ ଗୁରୁବର୍ଗ ଶାସ୍ତ୍ର ତୁମକୁ ସବୁବେଳେ ତମ ପଛେ ପୁଛେ ଲାଗି କିଏ କହିବ, ତୁମେ ସେଟାକୁ ଅନୁଭବ କରିବାକୁ ପଡ଼ିବ, ମୋର ସମୟ ଚାଲିଯାଉଛି ମୋତେ କିଛି ଅନୁଭବ କରିବାକୁ ପଡ଼ିବ, କୃଷ୍ଣଙ୍କୁ ଭଲ ପାଇବାକୁ ପଡ଼ିବ, ମୋର ଭଗବାନ ପ୍ରତି ମମତା ନ ଆସିବ, ମୋର ମୃତ୍ୟୁ ସମୟରେ କେମିତି ସ୍ମରଣ ଆସିବ, ମନଟା ଯାହା ମନ ଯାହାକୁ ଭଲ ପାଇବ ତାକୁ ମୃତ୍ୟୁ ସମୟରେ ଚିନ୍ତା କରିବା, ନା କୃଷ୍ଣ କ'ଣ ମୁଁ ଭଲ ପାଉଛି, ଗୁରୁଦେବ ଯାହା କୁହନ୍ତୁ ମୋର ପ୍ରୀତି ଭୂମିକାରେ କୃଷ୍ଣ ଅଛନ୍ତି ନା ସୁତମିତ ରମଣୀ ଅଛନ୍ତି, ତୁମେ ଚିନ୍ତା କର, ସେଟା ଆମେ ଆମେ ନିଜେ ଚିନ୍ତା କରିବା ନା, ଆଉ ତେଣୁ ଏ ତ ସାଙ୍ଗସାଙ୍ଗ ହେଇଯିବନି, କିନ୍ତୁ ଆମକୁ ପ୍ରୟାସ ଲଗାଇବାକୁ ପଡ଼ିବ ସବୁବେଳେ, ଯେତେ ସମୟ ମିଳିଲା ସାଙ୍ଗସାଙ୍ଗ ବେଷ୍ଟ ସମୟର, ସାଧୁ ସମାଜର ସବୁଠୁ ବଡ଼ ଜିନିଷ ହେଲା ତାର ସମୟଟା କେବଳ କୃଷ୍ଣଙ୍କ ପାଇଁ ଯାଉ, ସେବା ଭଗବାନଙ୍କର ପ୍ରୀତିପୂର୍ଣ୍ଣ ସେବା ଯାହା ଅଛି ସେବା ମୁଁ କରିବି, ଭଜନ କରିବି, କଥା ଶୁଣିବି, ଜପ କରିବି, ଏନଗେଜମେଣ୍ଟ ଫୁଲ୍ ଏନଗେଜମେଣ୍ଟ ନେବାକୁ ପଡ଼ିବ, ଆଉ ବିଶେଷ କରି ଯୁବକ ଅବସ୍ଥା, ଯୁବକ ଅବସ୍ଥା ଏଭଳି ଗୋଟେ ଅବସ୍ଥା, ଗୋଟେ ଖସଡ଼ା ଅବସ୍ଥା, ତୁ କେତେ ଅଟମୋଷ୍ଟ କେୟାରରେ ଗୋଟେ ଜିନିଷକୁ ଆଣିଥିବ, ଟିକେ ଗୋଟେ ଗୋଟେ ଘଣ୍ଟା ଗୋଟେ ଦିନ ତୁମେ ଚକଲାମି ହେଇଗଲ ଗଲା, ପୁଣି ମନ କୁଆଡ଼େ ପଳେଇଯିବ, କେଉଁଠି ଲାଗିଯିବ ଯାଇକି ଗଲା, ସେଥି ପୁରା ଏନଗେଜମେଣ୍ଟରେ ଫୁଲ୍ ଦମ୍ରେ ଆକୁ ନେବାକୁ ପଡ଼ିବ, ପ୍ରପାତ ପାଇଁ କୁହନ୍ତି ବ୍ରହ୍ମଚାରୀ ଜୀବନ ୱାର୍କ ହାର୍ଡ ସମାଧି ଲେଟର, ପ୍ରପାତ କୁହନ୍ତି ଯିଏ ସାଧୁ ଜୀବନ ରହିବା ପାଇଁ ସେ ୱାର୍କ ହାର୍ଡ ସମାଧି ଲେଟର, ଇନ୍ଦ୍ର ଗୁଡ଼ାକ ରଜଗୁଣ ଅବସ୍ଥା, ତୁ 40-50% ଗଦ ଭଳିଆ ଖଟ, ଏ ରଜଗୁଣ ବୟସରେ ତୁମର ସେଟା ଭଗବାନ ସବୁ କିଛି କରିନିଅ, ସ୍ୱୀକୃତି ମିଳିଯିବ ସେତେବେଳେ ମନ ଇନ୍ଦ୍ରିୟ ବି ସବୁ ଚାକୁନ୍ତି ଦବି ଯାଇଥିବେ, ରଜଗୁଣ ପ୍ରଭାବ କମିଯାଇଥିବ, ସେତେବେଳେ ସମାଧି ଲେଟର ପ୍ରପାତ କରୁଛନ୍ତି, ସେତେବେଳେ ତୁମେ ସମାଧି ଅବସ୍ଥା ସେତେବେଳେ ବୁଝିପାରିବ ଭଗବାନଙ୍କୁ ଦୟା କରିବେ ଏତେ ସେ ମୋର ପାଇଁ କରିଛି। ଆଉ ବିଗିନିଂରୁ ତୁମେ ଏଇଟା ହବନି, ବିଗିନିଂ ଏନଗେଜମେଣ୍ଟ ନେବାକୁ ପଡ଼ିବ ଆତ୍ମଚେତନା ଜାଗ୍ରତ କରିବା ପାଇଁ। ସବୁବେଳେ ଭଗବାନଙ୍କ ପାଇଁ ବ୍ୟସ୍ତ, କେମିତି ସେବା କରିବି, ଚିନ୍ତନ କରିବି, ଏଇଟା ଆମେ ଗୋଟେ ଅଲଗା ରାସ୍ତାରେ ଯାଉଛେ ନା। ଆଉ ଦୁନିଆରେ ଥିଲେ ବି ଆମେ ଗୋଟେ ଅଲଗା ପଥରେ ଯାଉଛେ, ଆମେ ଭଗବାନ ପାଖକୁ ଯିବା ଆଉ ଆମ ରାସ୍ତା ଅଲଗା, ଆଉ ସଂସାର ସହିତ କ'ଣ ମତଲବ ଅଛି। ସେଇଟା ବ୍ୟବହାରିକ ଜୀବନ ରହିବ, ଯଦି ରହିଛେ ଏଠି ସେଇଟା ପରାହତ ଯେମିତି ନ କରିବ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦ।